श्रीमद्भागवतम तृतीय स्कंध षोडश अध्याय श्लोक 23। द्विजोत्तमकुलं यदिहात्मकोपं गोप्ता दुसह सोरणेन ससंवृतेन तर्ह्येव नक्षति शिवस्तव देवपन्था लोको अग्रहिष्यात् ऋषभस्य तत्प्रमाणम् नात्वं द्विजोत्तमकुलं यदिहात्मकोपम् नात्वं द्विजोत्तमकुलं यदिहात्मकोपम् भोक्तावसहसोऽहेन सुहृतेन तर्ह्येव नक्ष्यन्ति शिवस्तव देवपन्था लोको ग्रहिष्यात् ऋषभस्य हि तत्प्रमाणम् न त्वं द्विजोत्तमकुलं यदिहात्मकोपम् गोप्तावसहसोऽहेन ससुहृतेन तर्ह्येव नक्ष्यति शिवस्तव देवपन्था लोको ग्रहिष्यात् ऋषभस्य हि तत्प्रमाणम् मात्वं द्विजोत्तमकुलं यदिहात्मकोपम् भोक्तासहस्वरणेन ससंवृतेन तर्ह्येव नक्ष्यन्ति शिवस्तव देवपन्था लोको ग्रहिष्यादिशवस्य हि तत्प्रमाणम् सद्धन्वत् न नहि त्वम् आपण द्विज ब्राह्मणकर उत्तमकुळ उच्चकुळ यदि हि वास्तविक आत्मगोपम् आपणद्वारा रक्षणाय गोप्ता रक्षक वृषः उत्तम स्वरणेन आराधनाद्वारा ससंवृतेन सुमधुरप्रियवाक्यसहित तर्हि तत्परे एव निश्चितभावे नक्ष्यन्ति नष्ट एव शिव मङ्गलमय तव आपणकर देव हे भगवान् पन्था तथ लोक जनसाधारण अग्रहिष्यत् स्वीकार करिवे ऋषभस्य श्रेष्ठं कर हि कारण तत् तः प्रमाणम् शुक्रनुवाद हे भगवान् आपण ସର୍ବଶ୍ରେଷ୍ଠ ହୋଇ ସୁଦ୍ଧା ଯଦି ସୁମଧୁର ବାକ୍ୟ ଓ ପ୍ରଜା ଦ୍ୱାରା ଆପଣଙ୍କର ରକ୍ଷଣୀୟ ଦ୍ୱିଜଶ୍ରେଷ୍ଠଗଣଙ୍କର ରକ୍ଷା ନ କରନ୍ତି, ତେବେ ଆପଣଙ୍କର ମଙ୍ଗଳମୟ ବେଦମାର୍ଗ ଏକବାର ବିନଷ୍ଟ ହେବ, ଯେହେତୁ ଲୋକମାନେ ଶ୍ରେଷ୍ଠ ବ୍ୟକ୍ତିଙ୍କର ଆଚରଣକୁ ହିଁ ଗ୍ରହଣ କରିଥାନ୍ତି। ମହାଭାରତରେ କୁହାଯାଉଛି, ଶ୍ରୀମଦ୍ ଭଗବତ ଗୀତାରେ ଭଗବାନ କହିଛନ୍ତି ଯେ ଶ୍ରେଷ୍ଠ ବ୍ୟକ୍ତିମାନଙ୍କର ଆଚରଣକୁ ଇତର ଲୋକମାନେ ବା ଜନସାଧାରଣ ଅନୁସରଣ କରନ୍ତି, ସେଇଥିପାଇଁ ଆଦର୍ଶ ଚରିତ୍ରବାନ ନେତା ସମାଜରେ ଦରକାର। ପରମପୁରୁଷ ଭଗବାନ ଶ୍ରୀକୃଷ୍ଣ ଜନସମାଜକୁ ଶ୍ରେଷ୍ଠ ବ୍ୟକ୍ତିଙ୍କର ଆଦର୍ଶ ଆଚରଣ ପ୍ରଦର୍ଶନ କରିବା ନିମିତ୍ତ ଏ ଭୌତିକ ଜଗତରେ ଆବିର୍ଭୂତ ହୋଇଥିଲେ ଏବଂ ଲୋକମାନେ ତାଙ୍କର ପନ୍ଥା ଅନୁସରଣ କରିବା ଉଚିତ। ବ୍ୟକ୍ତି କେବଳ ମନୋଧର୍ମ ବା ମାନସିକ କଳ୍ପନା ଦ୍ୱାରା କିମ୍ବା ଜଡ଼ିଓ ଯୁକ୍ତି ବଳରେ ଅଦ୍ୱୟ ସତ୍ୟ ଭଗବାନଙ୍କୁ ବୁଝିପାରିବେ ନାହିଁ। ଏହା ହେଉଛି ବୈଦିକ ସିଦ୍ଧାନ୍ତ। ବ୍ୟକ୍ତିକୁ ମହାଜନମାନଙ୍କର ପନ୍ଥା ଅନୁସରଣ କରିବାକୁ ଉଚିତ। ମହାଜନ ଜେନ ଗତ ସପନ୍ଥା, ଶ୍ରେଷ୍ଠ ବ୍ୟକ୍ତି ବା ମହାଜନଙ୍କର ଆଦର୍ଶ ଆଚରଣ ଅନୁସାରେ ଅନୁସରଣ କରାଯିବା ଉଚିତ। ତାହା ନହେଲେ ଆମେମାନେ ଯଦି କେବଳ ଶାସ୍ତ୍ରବାଣୀରେ ନିର୍ଭର କରିବା, ତାହେଲେ ଆମେମାନେ ବେଳେବେଳେ ପଦ୍ମାସମାନଙ୍କ ଦ୍ୱାରା ପଦଭ୍ରାନ୍ତ ହେବା କିମ୍ବା ଆମେମାନେ ଶାସ୍ତ୍ର ତତ୍ତ୍ୱକୁ ବୁଝିପାରିବା ନାହିଁ। ସର୍ବୋତ୍ତମ ପନ୍ଥା ହେଉଛି ମହାଜନଙ୍କର ପନ୍ଥା ଅନୁସରଣ କରିବା। ଚାରି କୁମାର ବ୍ରାହ୍ମଣ ମୁନିଗଣ କହିଲେ ଯେ କୃଷ୍ଣ ହେଉଛନ୍ତି ଗାଭୀ ଓ ବ୍ରାହ୍ମଣମାନଙ୍କର ରକ୍ଷକ, ଗୋବ୍ରାହ୍ମଣ ହିତାୟତ। ଯେତେବେଳେ ଭଗବାନ ଶ୍ରୀକୃଷ୍ଣ ଏ ଧରାଧାମରେ ପ୍ରକଟିତ ହୋଇଥିଲେ, ସେତେବେଳେ ସେ ଆଦର୍ଶ ପ୍ରଦର୍ଶନ କରିଯାଇଛନ୍ତି। ସେ ଜଣେ ଗୋପବାଳକ ଥିଲେ, ଗାଈ ବାଛୁରୀକୁ ଚରାଉଥିଲେ ଏବଂ ବ୍ରାହ୍ମଣ ଓ ବୈଷ୍ଣବମାନଙ୍କୁ ସମ୍ମାନ ପ୍ରଦର୍ଶନ କରୁଥିଲେ। ପୁନଃଶ୍ରେଠାରେ ସ୍ୱୀକୃତ ହୋଇଛି ଯେ ବ୍ରାହ୍ମଣଗଣ ହେଉଛନ୍ତି ଦ୍ୱିଜଶ୍ରେଷ୍ଠ ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟଗଣ ଦ୍ୱିଜ ଅଟନ୍ତି, କିନ୍ତୁ ବ୍ରାହ୍ମଣଗଣ ସେମାନଙ୍କ ମଧ୍ୟରେ ଶ୍ରେଷ୍ଠ ଅଟନ୍ତି। ଯେତେବେଳେ ଦୁଇ ଜଣଙ୍କ ମଧ୍ୟରେ ଯୁଦ୍ଧ ହୁଏ, ସେତେବେଳେ ପ୍ରତ୍ୟେକ ଶରୀରର ଉପର ଅଂଶ ଅର୍ଥାତ୍ ମସ୍ତିଷ୍କ, ବାହୁ ଓ ଉଦରକୁ ରକ୍ଷା କରିବାକୁ ଚେଷ୍ଟା କରନ୍ତି। ଠିକ୍ ସେହିପରି ମାନବ ସଭ୍ୟତାର ବାସ୍ତବ ପ୍ରଗତି ନିମିତ୍ତ ସମାଜ ରୂପକ ଶରୀରର ଉତ୍ତମ ଅଙ୍ଗ ଅର୍ଥାତ୍ ବ୍ରାହ୍ମଣ, କ୍ଷତ୍ରିୟ ଓ ବୈଶ୍ୟମାନଙ୍କୁ ସ୍ୱତନ୍ତ୍ର ଭାବରେ ସୁରକ୍ଷା ଦେବା ପାଇଁ ପଡ଼ିବ। ଶୂଦ୍ରମାନଙ୍କୁ ଯେ ସୁରକ୍ଷା ନ ଦିଆଯିବ ତାହା ନୁହେଁ, କିନ୍ତୁ ଉତ୍ତମ ଅଙ୍ଗମାନଙ୍କୁ ସ୍ୱତନ୍ତ୍ର ସୁରକ୍ଷା ଦିଆଯିବା ଉଚିତ। ସମସ୍ତ ଶ୍ରେଣୀର ମାନବମାନଙ୍କ ମଧ୍ୟରେ ବ୍ରାହ୍ମଣ ଓ ବୈଷ୍ଣବମାନଙ୍କୁ ସ୍ୱତନ୍ତ୍ର ସୁରକ୍ଷା ଦିଆଯିବା ଉଚିତ। ସେମାନଙ୍କୁ ସୁରକ୍ଷା ଭଗବତ ଆରାଧନା ତୁଲ୍ୟ ହୁଏ, ତାହା ପ୍ରକୃତ ସୁରକ୍ଷା ନୁହେଁ, ଭୁଲ ଅଛି। ବ୍ୟକ୍ତି ବ୍ରାହ୍ମଣ ବୈଷ୍ଣବମାନଙ୍କୁ ସମସ୍ତ ପ୍ରକାର ପୂଜୋପକରଣ ଓ ମଧୁର ବାକ୍ୟ ଦ୍ୱାରା ଆରାଧନା କରିବା ଉଚିତ। ଯଦି କୌଣସି ବ୍ୟକ୍ତିଙ୍କର ଆରାଧନା ନିମିତ୍ତ କିଛି ସମ୍ବଳ ନଥାଏ, ତାହେଲେ ସେ ଅନ୍ତତଃ ମଧୁର କଥା କହି ସେମାନଙ୍କୁ ଆନନ୍ଦ ଦେବା ଉଚିତ। ଭଗବାନ ନିଜେ କୁମାରଗଣଙ୍କୁ ଏହି ଆଚରଣ ପ୍ରଦର୍ଶନ କଲେ। ନେତୃବର୍ଗଙ୍କ ଦ୍ୱାରା ଯଦି ଏହା ପ୍ରବର୍ତ୍ତନ ନ କରାଯାଏ, ତାହେଲେ ମାନବ ସଭ୍ୟତା ଧ୍ୱଂସ ପାଇଯିବ। ଯେତେବେଳେ ଭଗବତ ଭକ୍ତ ଅର୍ଥାତ୍ ବୈଷ୍ଣବମାନଙ୍କୁ ଓ ବ୍ରାହ୍ମଣମାନଙ୍କୁ ପରମାର୍ଥିକ ଦିଗରେ ତୀବ୍ର ବୁଦ୍ଧି ସମ୍ପନ୍ନ ବ୍ୟକ୍ତିଗଣଙ୍କୁ ସୁରକ୍ଷା ନ ଦିଆଯାଏ ଓ ସ୍ୱତନ୍ତ୍ର ସମ୍ମାନ ନ ଦିଆଯାଏ, ସେତେବେଳେ ସମଗ୍ର ସମାଜ ଧ୍ୱସ୍ତ ବିଧ୍ୱସ୍ତ ହୋଇଯାଏ। ନକ୍ଷତ୍ର ଶବ୍ଦରୁ ଏହା ସୂଚିତ ହୋଇଅଛି। ଏଠାରେ ଯେଉଁ ସଭ୍ୟତାର କଥା କୁହାଯାଇଛି, ତାହାକୁ ଦେବପନ୍ଥା ବୋଲି ବର୍ଣ୍ଣନା କରାଯାଇଛି, ଅର୍ଥାତ୍ ତାହା ଦେବତାମାନଙ୍କ ପନ୍ଥା। ଦେବତାଗଣ ପୂର୍ଣ୍ଣ ରୂପେ ଭକ୍ତି ମାର୍ଗରେ ବା କୃଷ୍ଣ ଚେତନ ମାର୍ଗରେ ସ୍ଥିର ଥାଆନ୍ତି। ଏହା ହେଉଛି ମଙ୍ଗଳମୟ ପନ୍ଥା ଏବଂ ଏହାକୁ ରକ୍ଷା କରାଯିବା ଉଚିତ। ଯଦି ସମାଜର ନେତୃବର୍ଗ ବ୍ରାହ୍ମଣ ଓ ବୈଷ୍ଣବମାନଙ୍କୁ ସ୍ୱତନ୍ତ୍ର ସମ୍ମାନ ପ୍ରଦର୍ଶନ ନ କରନ୍ତି ଏବଂ ମଧୁରବାଣୀ ନ କହନ୍ତି ଓ ସମସ୍ତ ସୁବିଧା ପ୍ରଦାନ ନ କରନ୍ତି, ତାହେଲେ ସମୃଦ୍ଧିର ପନ୍ଥା ନଷ୍ଟ ହୋଇଯିବ। ଭଗବାନ ନିଜେ ଏହା ଶିକ୍ଷା ଦେବାକୁ ଇଚ୍ଛା କଲେ ଏବଂ ସେଇଥିପାଇଁ ସେ କୁମାରଗଣଙ୍କୁ ଏପରି ଗୌରବ ଓ ସମ୍ମାନ ପ୍ରଦର୍ଶନ କଲେ। ଓମ୍ ଜ୍ଞାନ ଜ୍ଞାନ ଚକ୍ଷୁର୍ମୂତଂ ତେନ ତସ୍ମୈ ଶ୍ରୀ ଜାଣନ୍ତୁ ତେଣୁ ଆମର ବିଭାଗରେ ଥିବା ହରିଚରଣ ପ୍ରଭୁଙ୍କୁ ଆମେ ଏହି ଭାଗ କ୍ଲାସ୍କୁ ସ୍ୱାଗତ କରୁଛୁ। ବହୁତ ଦିନ ପରେ ସେ ପୁଣି ଆସିଗଲେ, ତେଣୁ ଏଇ ଯେଉଁ ଭାଗବତ ମା ଭିତରେ ଆମେ ତୃତୀୟ ସ୍କନ୍ଧ ଷୋଳଶ ଅଧ୍ୟାୟ ଶ୍ଳୋକ 23 ପର୍ଯ୍ୟନ୍ତ ପାଠ ହୋଇଯାଉଛି। ତେଣୁ ଏ ଯେଉଁ ଆପଣ ଦୁଇ ମାସ ଖଣ୍ଡେ ହେବ ନା କେତେ ଆପଣ ରହିଗଲେ ଯେଉଁ ଦୁଇ ମାସ ଖଣ୍ଡେ ଆସେ, ତେଣୁ ଏ ଷୋଡ଼ଶ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଯେ ଏ ଯେଉଁ ଅନ୍ଧକାର ଛାଇଯାଇଛି ସେଥିପାଇଁ ଦେବତାମାନେ ବ୍ରହ୍ମାଙ୍କ ପାଖରେ ପ୍ରାର୍ଥନା କରୁଛନ୍ତି, ଏ ଭୌତିକ ଜଗତ ଧ୍ୱଂସ ହୋଇଯିବ କି, ଏଭଳି ଭାବରେ ସେମାନେ ପ୍ରାର୍ଥନା କରୁଛନ୍ତି। ତେଣୁ ବ୍ରହ୍ମା କହିଲେ ପ୍ରକୃତରେ ଘଟଣାଟି ଏଇଥିପାଇଁ ହେଇଛି ଯେ ବୈକୁଣ୍ଠ ଲୋକରୁ ଯେଉଁ ଜୟ ଏବଂ ବିଜୟ ଏ ଦୁଇ ଜଣ ବର୍ତ୍ତମାନ ଏ ପୃଥିବୀ ପୃଷ୍ଠକୁ ଅବତରଣ କରିଛନ୍ତି ଏବଂ ସେ ଦିତିଙ୍କର ଗର୍ଭରେ ଆଶ୍ରୟ ନେଇଛନ୍ତି, ସେଥିପାଇଁ ସେମାନେ ଏଇ ଯେଉଁ ଅନ୍ଧକାର ଛାଇ ହୋଇଯାଇଛି। ତେଣୁ ଏ ଘଟଣାଟି କାହିଁକି ହେଇଛି ସେ କଥା ବର୍ଣ୍ଣନା କରୁଛନ୍ତି। ଥରେ ଚାରି କୁମାର ବୈକୁଣ୍ଠ ଲୋକକୁ ଯାଇଥିଲେ ଏବଂ ସେଇଠି ବିଭିନ୍ନ ସୌନ୍ଦର୍ଯ୍ୟ ରହିଛି, ବୈକୁଣ୍ଠ ଲୋକର ସୌନ୍ଦର୍ଯ୍ୟ ଦର୍ଶନ କରିକରି ଗୋଟିଏ ଗୋଟିଏ ଗେଟ୍ ପାର ହୋଇ ଯେତେବେଳେ ସପ୍ତମ ଗେଟ୍ ପାଖକୁ ଆସିଯାଇଛନ୍ତି, ସେଇ ଗେଟ୍ ପାଖରେ ଯିଏ ଥିଲେ ଦ୍ୱାରପାଳ ଜୟ ଏବଂ ବିଜୟ ସେମାନେ ତାକୁ ଅଟକେଇ ଦେଲେ। ଏ ଭଗବାନଙ୍କ ଇଚ୍ଛାରେ ହେଉଛି, ଆଉ କାରଣ ସେମାନେ କହୁଛନ୍ତି ଯେ ଇଏ ଯେଉଁ ଚାରିଜଣ ବାଳକ ଆସୁଛନ୍ତି ଛୋଟ ପିଲା 5 ବର୍ଷର ପିଲା ଭଳିଆ ରହିଛନ୍ତି, ଉଲଗ୍ନ ରହିଛନ୍ତି, ତେଣୁ ଏମାନେ ଭଗବାନ ପାଖକୁ ଗଲେ ତାଙ୍କୁ ଡିଷ୍ଟର୍ବ କରିବେ, ସେଥିପାଇଁ ଚିନ୍ତା କରି ସେ ତାଙ୍କୁ ବାଧା ଦେଇଦେଇଛନ୍ତି। କିନ୍ତୁ ସେମାନେ ଜାଣିନଥିଲେ କି ଇଏ ହେଉଛନ୍ତି ଆମର ଭୌତିକ ଜଗତରେ ହେଉଛନ୍ତି ଶ୍ରେଷ୍ଠ, ବହୁତ ସବୁଠାରୁ ପୁରାଣ ପୁରୁଷ ବ୍ରହ୍ମାଙ୍କ ପରେ ସେମାନେ ଯାହା ଦେଇଛନ୍ତି, ଲକ୍ଷ ଲକ୍ଷ ବର୍ଷ ତାଙ୍କୁ ହେବ। ତେଣୁ ଏ ଯେଉଁ ତାଙ୍କୁ ବାଧା ଦେଇଦେଲେ ସେଥିପାଇଁ ଚାରି କୁମାର ତାଙ୍କୁ ଅଭିଶାପ ଦେଲେ, କହିଲେ ତୁମେ ଏ ବୈକୁଣ୍ଠ ଲୋକରେ ରହି ତୁମର ଭେଦ ବୁଦ୍ଧି ଆସିଲା କାହିଁକି, ଏଠି ତ କୌଣସି ଭେଦ ନାହିଁ, ଏଇଟା ହେଉଛି ଅଦ୍ୱୈତ ଜଗତ, ଏଠି କୌଣସି ଦ୍ୱୈତ ବସ୍ତୁ ନାହିଁ, ତୁମ କାହିଁକି ଏ ଚିନ୍ତା ଆସିଲା, ତେଣୁ ତୁମେ ଯାଅ ବର୍ତ୍ତମାନ ସେଇ ଦ୍ୱୈତ ଜଗତକୁ ଯାଅ ଯେଉଁଠି ଭେଦଭାବ ରହିଛି। ଏଇଭଳି ଭାବରେ ଯେତେବେଳେ ଅଭିଶାପ ଦେଇଦେଲେ ସେତେବେଳେ ଭଗବାନ ଆସି ପହଞ୍ଚିଛନ୍ତି, ଭଗବାନ ନା ତାଙ୍କର ଲକ୍ଷ୍ମୀଦେବୀଙ୍କ ସହିତ ଆସିଛନ୍ତି ଏବଂ ଅନ୍ୟ ପାର୍ଷଦମାନେ ତାଙ୍କୁ ସେବା କରୁଛନ୍ତି। ତେଣୁ ଚାରି କୁମାର ଯିଏକି ସବୁବେଳେ ବ୍ରହ୍ମଚିନ୍ତନ କରୁଥିଲେ, ସେ ଭଗବାନଙ୍କ ଜ୍ଞାନ ଶକ୍ତିର ଅବତାର, ସେ ଭଗବାନଙ୍କର ବ୍ରହ୍ମଚିନ୍ତନ କରୁଥିଲେ ସବୁବେଳେ, ତେଣୁ ଆଜି ଭଗବାନଙ୍କ ସୁନ୍ଦର ରୂପ ଦେଖି ଭଗବାନ ପାଦପଦ୍ମରେ ଅର୍ପିତ ତୁଳସୀର ମକରନ୍ଦ ବାୟୁ ଆଘ୍ରାଣ କରି ତାଙ୍କ ଶରୀରରେ ଅପୂର୍ବ ଶିହରଣ ଜାତ ହୋଇଛି, ତେଣୁ ସେ ଭଗବାନ ପାଖକୁ ଭଗବାନଙ୍କୁ ପ୍ରଣାମ ଜଣାଉଛନ୍ତି। ତେଣୁ ଭଗବାନ ତାଙ୍କୁ କହୁଛନ୍ତି ଯେ ପ୍ରକୃତରେ ତୁମେ ଏଇ ଯେଉଁ ଅଭିଶାପ ଦେଲ, 11 ଶ୍ଳୋକରେ ଭଗବାନ ଏଇ ଚାରି କୁମାରଙ୍କର ଯେଉଁ କାର୍ଯ୍ୟକୁ ସେ ବିସ୍ତାର କରି କହିଛନ୍ତି ଯେ ତୁମେ ଏଇ ଯେଉଁ ଅଭିଶାପ ଦେଲ ଆମର ଦ୍ୱାରପାଳ ଦୁଇ ଜଣଙ୍କୁ, ଇଏ ମୋର ଅନୁମତିରେ ହେଇଛି, ଏ ମୁଁ ଚାହୁଁଛି ଏଇଟା ହେବା ପାଇଁ। ତେଣୁ ଏଇଭଳି ଭାବରେ ଯେତେବେଳେ ଭଗବାନ 11 ଶ୍ଳୋକରେ କହିଲେ, ତେଣୁ ଚାରି କୁମାର ପ୍ରଥମେ ବୁଝିପାରିଲେ ନାହିଁ ଯେ ଭଗବାନ ପ୍ରକୃତରେ ଆମର କଥାକୁ ଅନୁମୋଦନ କରୁଛନ୍ତି ନା ଏଇଟାକୁ ଅଗ୍ରାହ୍ୟ କରୁଛନ୍ତି। ତେଣୁ ଭଗବାନ କଥା ବୁଝିବା ଏତେ ସହଜ କଥା ନୁହଁ, ଭଗବାନଙ୍କୁ ମୁହିଁନ୍ତି ଯେ ସୂର୍ଯ୍ୟ, ଦେବତାମାନେ ମଧ୍ୟ ମୋହ ହୋଇଯାଆନ୍ତି, ଆଉ ଚାରି କୁମାର ଯେ ମୋହ ନ ହୋଇଯିବେ ସେଥିରେ କୌଣସି ସନ୍ଦେହ ନାହିଁ। ତେଣୁ ତାଙ୍କୁ ବହୁତ ସମୟ ଲାଗିଲା ଚିନ୍ତା କରିବା ପାଇଁ, ଭଗବାନ ପ୍ରକୃତରେ ଆମର କଥାକୁ ଅନୁମୋଦନ କରିଛନ୍ତି ନା ଆମ କଥାକୁ କାଟି ଦେଇଛନ୍ତି। ସେ ଯେଉଁ ଭଗବାନ 11 ଶ୍ଳୋକରେ କଥା କହିଲେ ତାକୁ ବୁଝିବା ପାଇଁ ବହୁତ ସମୟ, ବ୍ରହ୍ମା କଥା କହୁଛନ୍ତି ତାଙ୍କୁ ବୁଝିପାରିଲେ ନାହିଁ ଠିକ୍ ଭାବରେ। ତେଣୁ ତାପରେ ଆସ୍ତେ ଆସ୍ତେ ସେ ଚିନ୍ତା କରି ଭାବୁଛନ୍ତି ପ୍ରକୃତରେ ଭଗବାନ ଯାହା କରିଛନ୍ତି ସେ ଆମକୁ ଆମର ଆମେ ଯେଉଁ ଅଭିଶାପ ଦେଇଛୁ ଏଇଟାକୁ ଅନୁମୋଦନ କରିଛନ୍ତି, ତେଣୁ ସେ କଥା ସେ କହୁଛନ୍ତି ଚାରି କୁମାର। ତେଣୁ ଏ ଶ୍ଳୋକରେ କହୁଛନ୍ତି, ନ ତ୍ୱମ ଦ୍ୱିଜତମ କୁଳମ ଯଦି ହାତ୍ମ ଗୋପମ, ପ୍ରଭୁ ଆପଣ ଯଦି ଆପଣ ହେଉଛନ୍ତି ଦ୍ୱିଜ ଆତ୍ମଗୋପମ, ଆପଣ ସମସ୍ତଙ୍କୁ ପାଳନ କରୁଛନ୍ତି କିନ୍ତୁ ବିଶେଷ ଭାବରେ ଯେଉଁମାନେ ବ୍ରାହ୍ମଣ ଯେଉଁମାନେ ଉନ୍ନତ ଶ୍ରେଣୀର ସେମାନଙ୍କୁ ଆପଣ ବିଶେଷ ସୁରକ୍ଷା ଦିଅନ୍ତି, ଗୁରୁ ବ୍ରାହ୍ମଣ ହିତାୟତ ଭାବୀମାନଙ୍କୁ ଏବଂ ବ୍ରାହ୍ମଣମାନଙ୍କୁ ଆପଣ ତାଙ୍କର ସୁରକ୍ଷା ପ୍ରଦାନ କରନ୍ତି, ତାଙ୍କ ହିତ ପାଇଁ କାର୍ଯ୍ୟ କରନ୍ତି। ତେଣୁ ଆପଣ ଯେଉଁ କାର୍ଯ୍ୟ କରିଛନ୍ତି, ଆପଣ ଯେଉଁ କଥା କହିଲେ ପ୍ରଭୁ, ନ ତୁମ ଦୁର୍ଯ୍ୟତମ କୁଳମ, ଆପଣ ଯଦି ଏଇଭଳି କାର୍ଯ୍ୟ ନ କରିବେ ତାହେଲେ ସମାଜ ଧ୍ୱଂସ ହୋଇଯିବ। ଆପଣ ଯାହା କରିଛନ୍ତି ପ୍ରକୃତରେ ଲୋକଶିକ୍ଷା ପାଇଁ କରିଛନ୍ତି। ଆମେ ଯଦିଓ ଆପଣ ଚାହିଁଥିଲେ ଆମକୁ ଦଣ୍ଡବିଧାନ କରିପାରିଥାନ୍ତେ, କାହିଁକିନା ଆମେ ଆପଣଙ୍କର ଦ୍ୱାରପାଳଙ୍କୁ ଅଭିଶାପ ଦେଲୁ, ତେଣୁ ସେଇଟା ମଧ୍ୟ ଆମର ଗୋଟେ ଭୁଲ ହୋଇଯାଇଛି, ଦୋଷ ହୋଇଯାଇଛି, ଆମର କ୍ରୋଧରୁ ଏଇଟା ଜାତ ହୋଇଛି, ଆମେ କ୍ରୋଧରେ ଏସବୁ କରିଦେଇଛୁ। ତେଣୁ ଆପଣ ଚାହିଁଲେ ଆମେ ମଧ୍ୟ ଦଣ୍ଡବିଧାନ କରିପାରିଥାନ୍ତେ, କିନ୍ତୁ ଯଦିଓ ଆମେ କିଛି ଆମର ଯେଉଁ ନୀତିକୁ ଉଲ୍ଲଂଘନ କରିଛୁ, ଆମର ନିୟମକୁ ଉଲ୍ଲଂଘନ କରିଛୁ, ଆପଣଙ୍କ ନିୟମକୁ ଉଲ୍ଲଂଘନ କରିଛୁ, କିନ୍ତୁ ତଥାପି ଆପଣ ଆମର ଦୋଷକୁ ଧରିନାହାନ୍ତି, ଆପଣ ଆମକୁ ସମ୍ମାନ ପ୍ରଦର୍ଶନ କରି କଥା କହୁଛନ୍ତି, ବହୁତ ସୁନ୍ଦର କଥା କହିଛନ୍ତି। ସୁନୃତମ ବହୁତ ସୁନୃତମ ଅର୍ଥ ହେଉଛି ବହୁତ ମଧୁର ପ୍ରିୟ ବାକ୍ୟ କହିଛନ୍ତି ଆପଣ, ସୁନୃତମ କଥା କହିଛନ୍ତି, ସୁନୃତମ ବହୁତ ସୁନ୍ଦର ଭାବରେ ଆମକୁ ପ୍ରଶଂସା କରିଛନ୍ତି। ଯଦିଓ ଆମର ପ୍ରକୃତରେ ଆମେ ଆପଣଙ୍କ ଦ୍ୱାରା ନିନ୍ଦା ପ୍ରାପ୍ତ ହେବା କଥା, ଅନ୍ତତଃ ପକ୍ଷେ ଦଣ୍ଡ ପ୍ରାପ୍ତ ହେବା କଥା, ନହେଲେ ଅନ୍ତତଃ ପକ୍ଷେ ନିନ୍ଦା ପ୍ରାପ୍ତ ହେବା କଥା, କାହିଁକିନା ଆମେ ଆପଣଙ୍କର ନିଜ ଜନକୁ ଅଭିଶାପ ଦେଇଦେଲୁ, କିନ୍ତୁ ପ୍ରଭୁ ଆପଣ ଆମର ଦୋଷ ଧରିନାହାନ୍ତି, ଆପଣ ସେଇଟାକୁ ନିଜର ଦୋଷ ବୋଲି ଗ୍ରହଣ କରିଛନ୍ତି। ଆପଣଙ୍କର ଯେଉଁ ଭୂତମାନେ ଯେଉଁ ଦୋଷ କରିଛନ୍ତି, ଆମକୁ ଅଟକାଇ ଦେଇଛନ୍ତି, ସେଇଟା ଆପଣଙ୍କ ନିଜର ଦୋଷ ବୋଲି ସ୍ୱୀକାର କରିଛନ୍ତି। କାରଣ ଯେଉଁ ସେବକ ଯେଉଁ ଭୁଲ କରେ ସେଇଟା ମାଲିକର ଭୁଲ ବୋଲି ଧରାଯିବ, ଏହି ହିସାବରେ ଆପଣ ନିଜେ କ୍ଷମା ପ୍ରାର୍ଥନା କରୁଛନ୍ତି। ତେଣୁ ଏଇ ଯେଉଁ ସୁନ୍ଦର ବାକ୍ୟରେ ଆମକୁ କଥା କହିଛନ୍ତି, ପ୍ରଭୁ ଆପଣ ଶ୍ରେଷ୍ଠ, ଆପଣ ଯାହା ଆଚରଣ କରିବେ ସମସ୍ତେ ସେଟାକୁ ଗ୍ରହଣ କରିବେ। ଆପଣ ନିଜେ କହିଛନ୍ତି ଭଗବତ ଗୀତାରେ ତୃତୀୟ ଅଧ୍ୟାୟ 21 ଶ୍ଳୋକରେ ଭଗବାନ ସେ କଥା କହିଛନ୍ତି, ଯଦ୍ଦାଚରି ଶ୍ରେଷ୍ଠ ତତ୍ତେବେ ଦୁର୍ଗନ ସଦତ୍ ପ୍ରମାଣ କରୁତେ ଲୋକ ତଦନୁ ବର୍ତ୍ତତେ। ଯେଉଁମାନେ ଉନ୍ନତ ସ୍ତରରେ ରହିଛନ୍ତି ସମାଜରେ, ସେମାନେ ଯେଉଁଭଳି ଭାବରେ ଆଚରଣ କରିବେ ଅନ୍ୟମାନେ ତାକୁ ଗ୍ରହଣ କରିବେ। ତେଣୁ ଆମର ଯେଉଁ ବର୍ତ୍ତମାନ ସମାଜରେ ଯେଉଁମାନେ ସିନେମାର ଟପ୍ ଷ୍ଟାର୍ ସବୁ ରହିଛନ୍ତି, ଅମିତାଭ ବଚ୍ଚନ ଇତ୍ୟାଦି, ସେମାନେ ଯେଉଁ ଆଚରଣ କରୁଛନ୍ତି ଲୋକମାନେ ତାକୁ ଗ୍ରହଣ କରୁଛନ୍ତି, ସେମାନେ ଯେଉଁ ବସ୍ତ୍ର ପରିଧାନ କରୁଛନ୍ତି ଲୋକମାନେ ସେଇଟାକୁ ପରିଧାନ କରୁଛନ୍ତି, ସେମାନେ ଯେଉଁ ଉଲଗ୍ନ ଭାବରେ ପ୍ରଦର୍ଶନ କରୁଛନ୍ତି ଅନ୍ୟମାନେ ମଧ୍ୟ ସେଇଟାକୁ ପ୍ରଦର୍ଶନ କରୁଛନ୍ତି। ଇତର ସ୍ଥାନ ଆଚରଣ ଅନ୍ୟମାନେ ସେଇଟା ଗ୍ରହଣ କରିବେ, ସେମାନେ ବସନ୍ତି, ଏମାନେ ହେଉଛନ୍ତି ଉନ୍ନତ ସ୍ତରରେ ଅଛନ୍ତି, ଏତେ ସମ୍ମାନ ପାଉଛନ୍ତି, ଏତେ ପ୍ରକାର ସମ୍ମାନ ଦିଆଯାଉଛି। ତେଣୁ ଆମର ବର୍ଣ୍ଣନା କରାଯାଇଛି, ଆମର ବମ୍ବେରେ ରହିଛନ୍ତି, ତାଙ୍କର ଅମିତାଭ ବଚ୍ଚନଙ୍କର ବାସସ୍ଥାନ ରହିଛି ଗୃହ, ଏବଂ ସକାଳେ ଲୋକମାନେ ଆସନ୍ତି ଦର୍ଶନ କରିବା ପାଇଁ, ତାଙ୍କର ଦର୍ଶନ କରିବା ପାଇଁ, ଏବଂ ସେଇଠି ସକାଳେ ସେ ଆସି ବାଲକୋନିରେ ତାଙ୍କୁ ହାତ ଦେଖିବେ, ତାଙ୍କୁ ଦର୍ଶନ କରି ସେମାନେ କୃତକୃତ ହୋଇଯାଆନ୍ତି। ଭଗବାନ ଦର୍ଶନ କରି ଏଇଭଳି ଭାବରେ ଏହି ନେତାମାନଙ୍କୁ ସେମାନେ ଗ୍ରହଣ କରୁଛନ୍ତି। ସେ ନେତା ହେଉଛନ୍ତି କିଭଳି ନେତା, ସେମାନେ ଅନ୍ଧା ଯଥାନ୍ଧି ରୂପନୀୟ ମାନା, ଜଣେ ଅନ୍ଧ ଅନ୍ୟ ଅନ୍ଧମାନଙ୍କୁ କ'ଣ ବାଟ ବତେଇବ, ଅନ୍ଧ କାହିଁକି ସେମାନେ ନା ତେ ବି ସ୍ୱତନ୍ତ୍ରିଆ ମୃଦାମ୍ନି ବଦ୍ଧା, ସେମାନେ ଏଇ ଭୌତିକ ତ୍ରିଗୁଣ ଭିତରେ ବନ୍ଧା ହୋଇକି ରହିଛନ୍ତି, ସତ୍ୱ ରଜ ତମ ତ୍ରିଗୁଣରେ ବନ୍ଧା ହୋଇକି ରହିଛନ୍ତି, ତେଣୁ ସେମାନେ ଅନ୍ୟ ବନ୍ଦୀମାନଙ୍କୁ କ'ଣ ସାହାଯ୍ୟ କରିପାରିବେ, ତେଣୁ କେବଳ ସେମାନେ ହିଁ ସେଇ ନର୍କକୁ ଗମନ କରିବେ। ତେଣୁ ଭଗବାନଙ୍କ ଦର୍ଶନ ନ କରି ଯେଉଁ ସୁନ୍ଦର ଚକ୍ଷୁ ଭଗବାନ ଦେଇଛନ୍ତି, ଆଜି ଚାରି କୁମାର ଭଗବାନ ଦର୍ଶନ କରି ତାଙ୍କର ଜୀବନରେ ପରିବର୍ତ୍ତନ ଆସିଯାଇଛି, ଅପୂର୍ବ ଶିହରଣ ହୋଇଯାଇଛି। ତସ୍ୟାରବିନ୍ଦ ନୟନସ୍ୟ ପଦାରବିନ୍ଦ, ଏ ତୃତୀୟ ସ୍କନ୍ଧ 15 ଅଧ୍ୟାୟରେ ଏଇଟା ବର୍ଣ୍ଣନା କରାଯାଇଛି। ତାଙ୍କର ଭଗବାନଙ୍କର ଯେତେବେଳେ ରୂପ ଦର୍ଶନ କରୁଛନ୍ତି, ତାଙ୍କର ସୁନ୍ଦର ରୂପକୁ ଦେଖି ତାଙ୍କ ପାଦପଦ୍ମରେ ଥିବା ତୁଳସୀର ମକରନ୍ଦ ବାୟୁକୁ ଆଘ୍ରାଣ କରି ତାଙ୍କ ଜୀବନ ପରିବର୍ତ୍ତନ ହୋଇଯାଇଛି। ଯେଉଁ ସେ ବ୍ରହ୍ମଚିନ୍ତନ କରୁଥିଲେ, ବ୍ରହ୍ମବାଦୀ ଥିଲେ, ନୀତିନୀତି ମାର୍ଗରେ ଜ୍ଞାନ ମାର୍ଗରେ ଅଗ୍ରସର ହେଉଥିଲେ, ଆଜି ତାଙ୍କର ପରିବର୍ତ୍ତନ ହୋଇଯାଇଛି, ସେ ଭକ୍ତରେ ପରିଣତ ହୋଇଯାଇଛନ୍ତି। ବଂଶୀ ବିଭୂଷିତ କରାବ ନବନୀରଲା ଭାତ ପୀତାମ୍ବରା ତରୁଣ ବିମ୍ବ ଫଳା ଅଧରୋଷ୍ଟାତ୍ ପୂର୍ଣ୍ଣେନ୍ଦୁ ସୁନ୍ଦର ମୁଖାତ ଅରବିନ୍ଦ ନେତ୍ରାତ୍ କୃଷ୍ଣାତ୍ ପରମ କିମପି ତତ୍ତ୍ୱମ୍ ଅହମ୍ ନ ଜାନେ। ଜଣେ ସେହିଭଳି ଭାବରେ ଜଣେ ବ୍ରହ୍ମବାଦୀ ଥିଲେ, ମଧୁସୂଦନ ସରସ୍ୱତୀ ପାଦ, ଏ ଶଙ୍କରାଚାର୍ଯ୍ୟଙ୍କ ଧାରାରେ ଆସୁଛନ୍ତି, ବ୍ରହ୍ମଚିନ୍ତନ କରୁଥିଲେ, ବ୍ରହ୍ମ ହେଉଛନ୍ତି ଅନ୍ତିମ ଲକ୍ଷ୍ୟ ବୋଲି କହୁଥିଲେ, କିନ୍ତୁ ଯେତେବେଳେ ଭଗବାନଙ୍କ ରୂପ ଦର୍ଶନ କଲେ ବୃନ୍ଦାବନରେ ଭଗବାନଙ୍କ ସୁନ୍ଦର ରୂପକୁ ଦର୍ଶନ କଲେ, ତାଙ୍କର ପରିବର୍ତ୍ତନ ଆସିଗଲା। ଯେ ବ୍ରହ୍ମ ବ୍ରହ୍ମ ଚିନ୍ତନ କରୁଥିଲେ, ନୀତିନୀତି ମାର୍ଗରେ ଅଗ୍ରସର ହେଉଥିଲେ, ସେ ଆଜି ସବୁବେଳେ ଭଗବାନଙ୍କର ଚିନ୍ତା କରୁଛନ୍ତି, ଭଗବାନଙ୍କ ରୂପ ଚିନ୍ତା କରୁଛନ୍ତି। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ, ଭଗବାନଙ୍କର ନାମ ରୂପ ଗୁଣଲୀଳା ଚିନ୍ତନ କରୁଛନ୍ତି। ତେଣୁ ତାଙ୍କର ଶିଷ୍ୟମାନେ ଆଶ୍ଚର୍ଯ୍ୟ ହୋଇଗଲେ, କେବଳ ଇଏ ତ ସବୁବେଳେ ବ୍ରହ୍ମ ଚିନ୍ତନ କରୁଥିଲେ, ବ୍ରହ୍ମବାଦୀ ଥିଲେ, ଏ ଧ୍ୟାନ କରୁଥିଲେ ସବୁବେଳେ, ଆଜି କ'ଣ ଭଗବାନ କଥା କୀର୍ତ୍ତନ କରି ନୃତ୍ୟ କରୁଛନ୍ତି। ତେଣୁ ତାଙ୍କୁ ପଚାରିଲେ, ଗୁରୁଦେବ ଆପଣ ଯେଉଁ ଆଗରୁ ତ ବ୍ରହ୍ମ ଚିନ୍ତନ କରୁଥିଲେ, ବର୍ତ୍ତମାନ କ'ଣ ଏଇଭଳି ଭାବରେ ଭଗବାନ ନାମ କୀର୍ତ୍ତନ କରୁଛନ୍ତି, ତେଣୁ ଆମେ କେଉଁଟା ଗ୍ରହଣ କରିବୁ? ତେଣୁ ମଧୁସୂଦନ ସରସ୍ୱତୀ ପାଦ କହିଲେ, କହିଲେ ପ୍ରକୃତରେ ବଂଶୀ ବିଭୂଷିତ କରାତ୍, ସିଏ ହେଉଛନ୍ତି ଅନ୍ତିମ ତତ୍ତ୍ଵ। କିଏ ସେ ଅନ୍ତିମ ତତ୍ତ୍ଵ? ନା ସେ ବ୍ରହ୍ମ ତତ୍ତ୍ଵ ନୁହନ୍ତି, ସିଏ ହେଉଛନ୍ତି ଏଇଭଳି ଭାବରେ ଜଣେ ରୂପ ରହିଛନ୍ତି, ସଚ୍ଚିଦାନନ୍ଦ ବିଗ୍ରହ ସେ ରହିଛନ୍ତି, ଯିଏକି ବଂଶୀ ଧାରଣ କରିଛନ୍ତି, କରରେ ହସ୍ତରେ ବଂଶୀ ଧାରଣ କରିଛନ୍ତି, ଏବଂ ତାଙ୍କର ଶରୀରର ଅଙ୍ଗ ନବନିରୋଧ, ନବମେଘ, ନବ ନୂତନ ମେଘର ଅଙ୍ଗ, ବର୍ଷା ଋତୁରେ ଯେଉଁ ନୂତନ ମେଘ ଆସେ ତା'ର ମାନେ କ'ଣ ରଙ୍ଗ ଭଳି ଭଗବାନଙ୍କ ରଙ୍ଗ, ମେଘ ନବ ଅମ୍ବୁର ଅମ୍ବରା ଅମ୍ବ ମଂସୀ ବିଭୂଷିତ କରା ନବନିରଦାଭା, ଏବଂ ସେ ବସ୍ତ୍ର ପରିଧାନ କରିଛନ୍ତି ପୀତାମ୍ବରା, ଆଜି ଭଗବାନ ଲାଲ ବସ୍ତ୍ର ପରିଧାନ କରିଛନ୍ତି, କିନ୍ତୁ ଭଗବାନଙ୍କର ପ୍ରିୟ ବସ୍ତ୍ର ହେଉଛନ୍ତି ପୀତ ବସ୍ତ୍ର ପୀତାମ୍ବରା, ଅରୁଣ ବିମ୍ବ ଫଳା, ଏବଂ ଭଗବାନଙ୍କର ଯେଉଁ ଅଧର ରହିଛି ଲାଲ ଲାଲ ଅଧର, ଅରୁଣ ବିମ୍ବ ଅରୁଣ ଯେଉଁ ଲାଲ ଅଧର ବିମ୍ବ ଫଳ ଭଳି ସୁନ୍ଦର ଦେଖିବା ପାଇଁ ଫଳ, ଅଧର ଅଷ୍ଟ ଅଧର ଏବଂ ଅଷ୍ଟ ଉପର ଓଠ ଓଠ ବୋଲି କୁହାଯାଏ, ତଳଟାକୁ ଅଧର ବୋଲି କୁହାଯାଏ, ଏସବୁ ଲାଲ ତାଙ୍କୁ ଲିପଷ୍ଟିକ୍ ଲଗାଇବା ଦରକାର ନାହିଁ, ସ୍ୱାଭାବିକ ଆଗରେ ଭଗବାନଙ୍କର ଲାଲ ରଙ୍ଗ ବିମ୍ବ ଫଳ ସଦୃଶ ନବନିରଦା ଭାତ ଅଧରାତ ପୀତାମ୍ବରାତ ଅରୁଣ ବିମ୍ବ ଫଳାତ ଅଧର ଅଷ୍ଟାତ ପୂର୍ଣ୍ଣେନ୍ଦୁ ସୁନ୍ଦର ମୁଖାତ, ମୁଖ କିଭଳି ତାଙ୍କର ନା ପୂର୍ଣ୍ଣେନ୍ଦୁ ପୂର୍ଣ୍ଣଚନ୍ଦ୍ରର ଭଳି ସୁନ୍ଦର ମୁଖ ଭଗବାନଙ୍କର, ପୂର୍ଣ୍ଣେନ୍ଦୁ ସୁନ୍ଦର ମୁଖାତ ଅରବିନ୍ଦ ନେତ୍ରାତ, ଏବଂ ତାଙ୍କର ନେତ୍ର ଅରବିନ୍ଦ କମଳ ନୟନ ଭଳି ରହିଛନ୍ତି, ଆଜି ଚାରି କୁମାର ମଧ୍ୟ ସେ କଥା ତସ୍ୟା ଅରବିନ୍ଦ ନୟନସ୍ୟ ସେ କଥା ସେ କହୁଛନ୍ତି। ତେଣୁ କୃଷ୍ଣାତ୍ ପରମ କିମ୍ବି ତତ୍ତ୍ୱମହମ୍ ନ ଜାଣି, ସେ କହିଲେ ସିଏ ହେଉଛନ୍ତି କୃଷ୍ଣ, ଏବଂ ତାଙ୍କଠାରୁ ଆଉ କିଛି ଉନ୍ନତର ତତ୍ତ୍ୱ ମୁଁ ଜାଣିନାହିଁ। ଭଗବାନ ମଧ୍ୟ କହିଲେ ଭଗବତ ସପ୍ତମ ଅଧ୍ୟାୟରେ ମତା ପରତର ଜ୍ଞାନ୍ୟ କିଞ୍ଚିତ ଅସ୍ତି ଧନଞ୍ଜୟ। ତେଣୁ ଏଇ ଚାରି କୁମାରଙ୍କ ଜୀବନରେ ପରିବର୍ତ୍ତନ ହୋଇଗଲା, ସେ ବ୍ରହ୍ମବାଦରୁ ଭଗବତ ଭକ୍ତ ହୋଇଗଲେ। ଆମର ପ୍ରଭୁପାଦ ମହାରାଜ କହନ୍ତି, ଆମେ ଯେତେ ଶାସ୍ତ୍ର ଅଧ୍ୟୟନ କରିବା, ଯେତେ ଶାସ୍ତ୍ରରୁ ଇତିହାସ ସବୁ ରହିଛି, କୌଣସି ଇତିହାସ ଆମେ ପାଇବା ନାହିଁ ଜଣେ ଜଣେ ଭକ୍ତ ବ୍ରହ୍ମରେ ବ୍ରହ୍ମବାଦୀ ହୋଇଯାଇଛନ୍ତି। କିନ୍ତୁ ଅନେକ ଉଦାହରଣ ରହିଛି ଯେଉଁଥିରେ ବ୍ରହ୍ମବାଦୀମାନେ ଭକ୍ତରେ ପରିଣତ ହୋଇଯାଇଛନ୍ତି, କାରଣ ଭକ୍ତି ଓ ତତ୍ତ୍ୱ ହେଉଛି ଅନ୍ତିମ ତତ୍ତ୍ୱ। ତେଣୁ ଆଜି ଚାରି କୁମାର ସୀତା କହୁଛନ୍ତି, ପ୍ରଭୁ ନ ତମ ଦ୍ୱିଜତମ କୁଳ, ଆପଣ ଏଇ ଯେଉଁ ଦ୍ୱିଜତମ କୁଳ, ଦ୍ୱିଜ କହିଲେ ଯେଉଁମାନେ ଦୁଇଟି ଜନ୍ମ ଗ୍ରହଣ କରିନିଅନ୍ତି, ଦ୍ୱିଜ ଜଣେ ଜନ୍ମରେ ଜନ୍ମନା ଜାୟତେ ଶୂଦ୍ର, ଯେତେ ଉନ୍ନତ କୁଳରେ ଜନ୍ମଗ୍ରହଣ କଲେ ମଧ୍ୟ ତାର ଜନ୍ମରେ ସେ ଶୂଦ୍ର ହିସାବରେ ରହିଥାଏ, କିନ୍ତୁ ସଂସ୍କାର ଦୁଇବେ ଦ୍ୱିଜ, ଯେତେବେଳେ ସେ ସଂସ୍କାର ଗ୍ରହଣ କରେ ସେତେବେଳେ ତାକୁ ଦ୍ୱିଜ କୁହାଯାଏ, ତାଙ୍କର ଦ୍ୱିତୀୟ ଜନ୍ମ ହେଲା। ପ୍ରଥମ ଜନ୍ମ ପିତାମାତାଙ୍କ ପାଖରୁ ହେଉଛି, ଦ୍ୱିତୀୟ ଜନ୍ମ ଗୁରୁଙ୍କ ଠାରୁ ହେଉଛି ଦ୍ୱିଜ। ଏହି ଦ୍ୱିଜ କହିଲେ ଆମର ଚାରିଟି ଯେଉଁ ରହିଛି ବର୍ଣ୍ଣ ରହିଛି, ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର, ଏ ଚାରି ବର୍ଣ୍ଣ ଭିତରେ ଏଇ ଯେଉଁ ତିନୋଟି ବର୍ଣ୍ଣ ରହିଛି, ବ୍ରାହ୍ମଣ କ୍ଷତ୍ରିୟ ଏବଂ ବୈଶ୍ୟ, ଏମାନେ ହେଉଛନ୍ତି ଉନ୍ନତର ସ୍ଥିତିରେ ରହିଛନ୍ତି, ଏମାନେ ଦ୍ୱିଜ ମାନେ ସଂସ୍କାର ଗ୍ରହଣ କରନ୍ତି, ଶୂଦ୍ରଙ୍କର କ'ଣ ସଂସ୍କାର ନଥାଏ, ଯିଏ ସଂସ୍କାର ଗ୍ରହଣ କରିନାହାନ୍ତି ତାଙ୍କୁ ବୁଝିବାକୁ ପଡ଼ିବ ସେମାନେ ଶୂଦ୍ର। ତେଣୁ ଏଇ ଦ୍ୱିଜଙ୍କ ଭିତରେ ଶ୍ରେଷ୍ଠ ହେଉଛନ୍ତି କିଏ, ଉତ୍ତମ ହେଉଛନ୍ତି କିଏ, ନା ଏଇ ବ୍ରାହ୍ମଣମାନେ ଦ୍ୱିଜୋତ୍ତମ କୁଳ। ତେଣୁ ଆପଣ ଯଦି ତାଙ୍କୁ ଯଦି ଆତ୍ମ ଗୋପମ ତାକୁ ସେମାନେ ସେମାନଙ୍କୁ ଆପଣ ନିଜ ଆତ୍ମା ନିଜ ଶରୀର ବୋଲି ଭାବନ୍ତି। ଆ ପୂର୍ବରୁ ସେ କଥା କହିଛନ୍ତି ସେ ଆପଣ ପ୍ରଭୁ ଯେଉଁ କହିଲେ ଆମ ଆମମାନଙ୍କୁ ଆପଣଙ୍କର ଶରୀର ବୋଲି ଚିନ୍ତା କହିଲେ ପ୍ରକୃତରେ ଇଏ ହେଉଛି ଆପଣଙ୍କର ଶ୍ରେଷ୍ଠତା। ଆପଣ ଇଏ ପ୍ରଦର୍ଶନ କରୁଛନ୍ତି, ଶିକ୍ଷା ପ୍ରଦାନ କରୁଛନ୍ତି, ଧର୍ମ ସ୍ଥାପନ କରୁଛନ୍ତି ପ୍ରଭୁ। ତେଣୁ ଆତ୍ମଗୋପମ ଏ ଆମ ଶରୀରକୁ ଆପଣ ନିଜ ଶରୀର ବୋଲି ଭାବୁଛନ୍ତି। ପ୍ରକୃତରେ ସମସ୍ତଙ୍କ ଶରୀର ହେଉଛି ଭଗବାନଙ୍କ ଶରୀର। ଭଗବତ ଗୀତା 13 ଅଧ୍ୟାୟରେ ଭଗବାନ କହିଛନ୍ତି, କ୍ଷେତ୍ରଜ୍ଞ ଚାପି ମାଂ ବିଧି ସର୍ବକ୍ଷେତ୍ରିଷୁ ଭାରତ ଇଦମ୍ ଶରୀର କୌନ୍ତେୟ କ୍ଷେତ୍ରଙ୍କ ବିଧିୟତେ। ଏ ଯେଉଁ ଶରୀର ଏ ଗୋଟେ କ୍ଷେତ୍ର ଏବଂ ଏ କ୍ଷେତ୍ରକୁ ଯିଏ ଜାଣେ ସେ ହେଉଛନ୍ତି କ୍ଷେତ୍ରଜ୍ଞ। ତେଣୁ ଆମେ ଏ ଶରୀର ଭିତରେ କ୍ଷେତ୍ରଜ୍ଞ ବା ଆତ୍ମା ଆମେ ରହିଛେ ଏବଂ ଭଗବାନ ମଧ୍ୟ ଏ ଶରୀରର ଭିତରେ ରହିଛନ୍ତି। ତେଣୁ ଭଗବାନ କହିଲେ ଯେ କ୍ଷେତ୍ରଜ୍ଞ ଚାହାବି ମାଂ ବିଧି, ମୁଁ ମଧ୍ୟ କ୍ଷେତ୍ରଜ୍ଞ, ମୁଁ ମଧ୍ୟ ତୁମ ଶରୀରରେ ରହିଛି, ସମସ୍ତଙ୍କ ଶରୀରରେ ରହିଛି। ତେଣୁ ସମସ୍ତଙ୍କ ଶରୀର ଯଦିଓ ଭଗବାନଙ୍କର ଶକ୍ତିରେ ସୃଷ୍ଟି ହୋଇଛି କିନ୍ତୁ ତଥାପି ଭଗବାନ ଯେଉଁ ବ୍ରାହ୍ମଣଙ୍କର ଶରୀରକୁ ନିଜର ଆତ୍ମ ବୋଲି କହନ୍ତି, ନିଜ ଆତ୍ମଶରୀର ନିଜ ମୋର ଶରୀର ବୋଲି କହନ୍ତି ସେ। ଆ ପୂର୍ବରୁ ସେ କଥା ସେ କହିଲେ। ତେଣୁ ପ୍ରଭୁ ଇଏ ହେଉଛନ୍ତି ଆପଣଙ୍କର ଭଗବତ୍ତା, ଆପଣଙ୍କର ବିନମ୍ରତା, ଆପଣଙ୍କର କୃପା ଯେ ଆପଣ ଏହିଭଳି ଭାବରେ ଆମର ଶରୀରକୁ ରକ୍ଷା କରୁଛନ୍ତି। ନିଜ ତେଣୁ ଆପଣ ଯଦି ରକ୍ଷା ନ କରିବେ ତାହେଲେ ଜଗତ ଧ୍ୱଂସ ହୋଇଯିବ। ଗୁପ୍ତା ଆପଣ ରକ୍ଷା କରି ସମସ୍ତଙ୍କୁ ରକ୍ଷା କରନ୍ତି, ବିଶେଷ ଭାବରେ ଆପଣ ଦ୍ୱିଜମାନଙ୍କୁ ରକ୍ଷା କରନ୍ତି, ବ୍ରାହ୍ମଣମାନଙ୍କୁ ରକ୍ଷା କରନ୍ତି। ଆପଣ ଆପଣ ହେଉଛନ୍ତି ପୁରୁଷ, ଆପଣ ହେଉଛନ୍ତି ଶ୍ରେଷ୍ଠ, ଶ୍ରେଷ୍ଠ ସ୍ଥାନରେ ଅଛନ୍ତି। ଯେଉଁମାନେ ଶ୍ରେଷ୍ଠ ଯେଉଁଭଳି ଭାବରେ ଆଚରଣ କରିବେ ଅନ୍ୟ ତାକୁ ଗ୍ରହଣ କରିବେ, ସେହିଭଳି ଭାବରେ ଆଚରଣ କରିବେ। ତେଣୁ କ'ଣ ସ୍ୱହରଣୀନ ସ୍ୱସ୍ମୃତିନ ସ୍ୱହରଣୀନ ଆପଣ ନିଜେ ପୂଜା କରୁଛନ୍ତି ଆମକୁ। ଆପଣ କହିଲେ ଆ ପୂର୍ବରୁ 11 ଶ୍ଳୋକ କହିଛନ୍ତି, ତା ଦେହରେ କହିଛନ୍ତି ଭକ୍ତଙ୍କର ପଦଧୂଳି ନେବା ପାଇଁ ମୁଁ ଭକ୍ତଙ୍କ ପଛରେ ଧାଉଁଥାଏ। ଇଏ ଆପଣ ଆମକୁ ଯେଉଁ ପୂଜା କରୁଛନ୍ତି ଇଏ ଆପଣ ଶିକ୍ଷା ପ୍ରଦର୍ଶନ କରୁଛନ୍ତି, ସମାଜକୁ ଶିକ୍ଷା ପ୍ରଦର୍ଶନ କରୁଛନ୍ତି। ଏବଂ ସୁମୃତିହୀନ ଯଦିଓ ଆମେ ଯେଉଁ କାର୍ଯ୍ୟ କରୁଛେ ଆପଣ ଆମକୁ ନିନ୍ଦା କରିବା କଥା ନହେଲେ ଆମକୁ ଦଣ୍ଡ ଦେବା କଥା, କିନ୍ତୁ ଆପଣ ବହୁତ ସୁନ୍ଦର ବାକ୍ୟରେ ବହୁତ ପ୍ରିୟ ବାକ୍ୟରେ ଆମକୁ ଆନନ୍ଦ ପ୍ରଦାନ କରିଛନ୍ତି। ଆପଣ ଅମୃତପୂର୍ଣ୍ଣ ବାକ୍ୟ କଥାରେ ଆମକୁ ପ୍ରଶଂସା କରି ଆମକୁ ବହୁତ ଆନନ୍ଦ ପ୍ରଦାନ କରିଛନ୍ତି ପ୍ରଭୁ। ଇଏ ଆପଣଙ୍କ ପକ୍ଷରେ ପ୍ରକୃତରେ କିଛି ଆଶ୍ଚର୍ଯ୍ୟ ନୁହଁ, ଆପଣ ଏଇଟାକୁ କରୁଛନ୍ତି କାହିଁକି ନା ଆପଣ ଶିକ୍ଷା ପ୍ରଦାନ କରୁଛନ୍ତି, ଅନ୍ୟମାନଙ୍କୁ ଶିକ୍ଷା ପ୍ରଦାନ କରୁଛନ୍ତି। ତରିହେବ ନକ୍ଷନ୍ତି, ଯଦି ନ କରିବେ ପ୍ରଭୁ ତାହେଲେ ତା ହିଁ ନକ୍ଷନ୍ତି ସବୁ ଧ୍ୱଂସ କରିଦେବ। ଆପଣ ଏଇ ଯେଉଁ ପନ୍ଥା ସୃଷ୍ଟି କଲେ ଇଏ ହେଉଛି ଶିବ ତବଦେବ ପନ୍ଥା, ଇଏ ହେଉଛି ଶିବ ପନ୍ଥା, ଇଏ ହେଉଛି ମଙ୍ଗଳମୟ ପନ୍ଥା। ଆପଣ ନିଜେ ଆଚରଣ କରି ଦେଖାଉଛନ୍ତି ଇଏ ହେଉଛି ମଙ୍ଗଳମୟ କଥା, ଶିବ ପନ୍ଥା। ଭାଗବତମ ଦ୍ୱିତୀୟ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ସୁଖଦେବ ଗୋସ୍ୱାମୀ ମଧ୍ୟ ସେ କଥା କହିଛନ୍ତି, ନଇ ଏତେ ଅନ୍ୟ ଶିବ ପନ୍ଥା ସଂସ୍କୃତା ବିଶୁଦ୍ଧା ସଂସ୍କୃତା ବିହ ବାସୁଦେବ ଭଗବତୀ ଭକ୍ତି ଯୋଗ ଯତ ଭବେ। ଶ୍ରୀମଦ୍ ଭାଗବତମ ଦ୍ୱିତୀୟ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ଏ କଥାଟି କହୁଛନ୍ତି। କାରଣ ଏ ପ୍ରଶ୍ନଟି ପଚାରିଥିଲେ ପରୀକ୍ଷିତ ମହାରାଜ, ଗୁରୁଦେବ ଆମର କ'ଣ କର୍ତ୍ତବ୍ୟ, ଅଥ ପୃଚ୍ଛାମି ସଂସିଦ୍ଧିମ୍ ଯୋଗିନାମ ପରମ ଗୁରୁମ୍ ପୁରୁଷଶ୍ରୀ ହେ ଯତ୍ କାର୍ଯ୍ୟ ମ୍ରିୟ ମାଣସ ସର୍ବଥା। ପ୍ରଭୁ ଯେଉଁମାନେ ମୃତ୍ୟୁମୁଖରେ ପଡ଼ିଛନ୍ତି ତାଙ୍କର କ'ଣ କର୍ତ୍ତବ୍ୟ, କେମିତି ସେମାନେ ଶ୍ରେଷ୍ଠ ସିଦ୍ଧି ଲାଭ କରିବେ, ନା ଶ୍ରେଷ୍ଠ ସିଦ୍ଧି ଏହିଭଳି ଭାବେ ଲାଭ କରିବେ, ସେ ଗୋଟି ଗୋଟି ପ୍ରଶ୍ନର ଉତ୍ତର ଦେଇ ବର୍ତ୍ତମାନ ଅନ୍ତିମରେ କଥା କହୁଛନ୍ତି ଯେ ପ୍ରକୃତରେ ନହିଁ ଏତେ ଅନ୍ୟ ଶିବପନ୍ଥା, ଆଉ କୌଣସି ଉପାୟ ନାହିଁ ସିଦ୍ଧି ଲାଭ କରିବାର, ନା କ'ଣ ସେଟା ଶ୍ରେଷ୍ଠ ପନ୍ଥା କେଉଁଟା, ମଙ୍ଗଳମୟ ପନ୍ଥା କେଉଁଟା, ନା ବିଶେଷ ଭାବରେ ବିଶ୍ୱତା ସଂସ୍କୃତା ବିହ ଏଇ ଯେଉଁ ସଂସ୍କୃତିରେ ଆମେ ପଡ଼ିଯାଇଛେ, ଜନ୍ମ ମୃତ୍ୟୁ ଜରା ବ୍ୟାଧି ଏ ସଂସ୍କୃତି ଚାଲିଛି ଭୌତିକ ଜଗତରେ, ଏଇ ଜଗତରେ ପଡ଼ିଯାଇଛେ, ଏ ଅମଙ୍ଗଳମୟ ଜଗତରେ ଆସି ପହଞ୍ଚିଯାଇଛେ। ଜନ୍ମ ମୃତ୍ୟୁ ଜରା ବ୍ୟାଧି ଦୁଃଖ ଦୁଷାହନ ଦର୍ଶନ ଏସବୁ ଦୁଃଖ ରହିଛି ଭୌତିକ ଜଗତରେ, କିନ୍ତୁ ତଥାପି ଏ ଦୁଃଖମୟ ଜଗତରେ ମଧ୍ୟ ଗୋଟେ ସୁଖର ପନ୍ଥା ରହିଛି, ଏ ଅମଙ୍ଗଳମୟ ଜଗତରେ ମଧ୍ୟ ଗୋଟେ ମଙ୍ଗଳକର ପନ୍ଥା ରହିଛି, ନା ଗୁରୁଦେବ କ'ଣ ସେ ପନ୍ଥା, ବାସୁଦେବେ ଭଗବତୀ ଭଗବାନ ନା ସେ ଭଗବାନ କିଏ, ନା ସେ ହେଉଛନ୍ତି ବାସୁଦେବ, ବସୁଦେବଙ୍କର ପୁତ୍ର ବାସୁଦେବ, ଯିଏ ଏଠି ଆରାଧିତ ହେଉଛନ୍ତି ଭଗବାନ ରାଧା ମଦନ ମୋହନ ଆରାଧିତ ହେଉଛନ୍ତି ସେହି ମଦନ ମୋହନ ସେହି ବାସୁଦେବ, ତାଙ୍କୁ ଯଦି ଆମେ ଭକ୍ତି କରିବା, ଭକ୍ତି ଯୋଗ ତତ୍ତ୍ୱ ଭାବେ ତାଙ୍କୁ ଯଦି ଆମେ ଭକ୍ତି କରିବା, ସେହି ହେଉଛି ପ୍ରକୃତରେ ଶିବପନ୍ଥା। ସେ ଅନ୍ୟ କୌଣସି ମଙ୍ଗଳକର ପନ୍ଥା ନାହିଁ। ନା ଗୁରୁଦେବ ଏଇଟା ଆପଣ କହୁଛନ୍ତି ନା କିଛି ପ୍ରମାଣ ରହିଛି? ନା ହଁ, ପ୍ରମାଣ ବି ରହିଛି। କ'ଣ ପ୍ରମାଣ? ନା ଭଗବାନ ବ୍ରହ୍ମା, ବ୍ରହ୍ମା ହେଉଛନ୍ତି ପ୍ରମାଣ। ଭଗବାନ ବ୍ରହ୍ମ କାର୍ଷ୍ଣେନ ତ୍ରିଲୋକ୍ୟ ଅନୁମନୀଷ୍ୟା, ବ୍ରହ୍ମା ମୋତେ ଚିନ୍ତା କରୁଥିଲେ, ଚିନ୍ତନ କରୁଥିଲେ, କେଉଁଠି ଶ୍ରେଷ୍ଠକର ପନ୍ଥା କେଉଁଟା, ସେ ମୋତେ ଚିନ୍ତା କଲେ ବ୍ରହ୍ମଲୋକରେ, ସତ୍ୟଲୋକରେ। ତେଣୁ ସେ ଚିନ୍ତା କରି ସମସ୍ତ ଶାସ୍ତ୍ରକୁ ରଖିଦେଲେ, ସମସ୍ତ ଶାସ୍ତ୍ର, ବେଦ ପୁରାଣ ଉପନିଷଦ ଯେତେ ରହିଛି ଶାସ୍ତ୍ର, ସବୁ ଶାସ୍ତ୍ରକୁ ରଖିଦେଲେ, ଅନୁଧ୍ୟାନ କଲେ। ଗୋଟେ ଥର ଅନୁଧ୍ୟାନ କରିକିରି ଚିନ୍ତା କଲେ ପ୍ରକୃତରେ ସବୁଠାରୁ ମଙ୍ଗଳକର କଥା ହେଉଛି ଭଗବାନ ଭକ୍ତି କରିବା। ଅନ୍ୟ କୌଣସି ତଥାପି ଦ୍ୱିତୀୟ ଥର ପାଇଁ ପଢ଼ିଲେ, ପୁଣି ସବୁ ଶାସ୍ତ୍ରକୁ ଅଧ୍ୟୟନ କଲେ, ଆଉ କୌଣସି ଅନ୍ୟ କିଛି ମଙ୍ଗଳକର ପନ୍ଥା ଅଛି କି ଭଗବାନ ଭକ୍ତି ଛଡ଼ା ଆଉ କିଛି ଆଉ ଶ୍ରେଷ୍ଠ ପନ୍ଥା ରହିଛି? ଦ୍ୱିତୀୟ ଥର ପଢ଼ିଲେ, ଦ୍ୱିତୀୟ ଥର ପଢ଼ିଲେ ମଧ୍ୟ ସେହି କଥା ନାହିଁ, ସେହି କେବଳ ଭଗବାନ ଭକ୍ତି କରିବା, ତା ଛଡ଼ା ଅନ୍ୟ କିଛି ଉପାୟ ପନ୍ଥା ନାହିଁ। ତଥାପି ଆଉ ଥରେ ପଢ଼ିବା, ତୃତୀୟ ଥର ପଢ଼ିଲେ ଭଗବାନ ତ୍ରିଲୋକ୍ୟ ଅନୁକ୍ଷା, ତିନିଥର ସମସ୍ତେ ବେଦ ପାଠ କଲେ, ତିନିଥର ପାଠ କରି କ'ଣ ପ୍ରମାଣ କଲେ, ତା କ'ଣ ସିଦ୍ଧାନ୍ତ ଦେଲେ? ନା ତଦ୍ୟଧ୍ୟବାସତ କୁଟସ୍ଥୋ, କୁଟସ୍ଥ ସେ ସତ୍ୟଲୋକରେ ସେଇଟା ଧ୍ୟାନ କରୁଛନ୍ତି, ସେଠି କୌଣସି ଡିଷ୍ଟ୍ରାକ୍ସନ୍ ନାହିଁ, କୌଣସି କ'ଣ ଚିନ୍ତା ନାହିଁ, ଏପଟ ସେପଟ ହେବାର ନାହିଁ, ମନ ଏପଟ ସେପଟ ହେବାର ନାହିଁ, ସବୁ ପ୍ରକାର ଅନୁକୂଳ ପରିସ୍ଥିତି ରହିଛି, କୌଣସି ବାଧାବିଘ୍ନ ନାହିଁ। ସେଠି ଅଧ୍ୟବସତ ସେଠି ଅଧ୍ୟୟନ କଲେ ଏବଂ ନିର୍ଣ୍ଣୟ କ'ଣ ନେଲେ? ନା ରତି ରାତ୍ମନୋ ଯତୁ ଭବେ, ଭଗବାନ ପରମାତ୍ମାଙ୍କ ପାଖରେ ଆମର ଯଦି ରତି ଆସିପାରିଲା, ଏଇ ଭକ୍ତି ଆସିପାରିଲା, ତାହେଲେ ସିଏ ହେଉଛି ଶ୍ରେଷ୍ଠ ମଙ୍ଗଳକର ପନ୍ଥା। ତେଣୁ ଇଏ ହେଉଛି ଶ୍ରେଷ୍ଠ ସିଦ୍ଧି, ଇଏ ହେଉଛି ଶିବ ପନ୍ଥା, ଇଏ ହେଉଛି ମଙ୍ଗଳକର ପନ୍ଥା। ତେଣୁ ଭୌତିକ ଜଗତରେ ଯଦିଓ ସବୁ ପ୍ରକାର ଅମଙ୍ଗଳ ରହିଛି, କିନ୍ତୁ ତଥାପି ଭଗବାନ ପ୍ରଭୁ ଆପଣ ଗୋଟେ ମଙ୍ଗଳକର ପନ୍ଥା ରଖିଛନ୍ତି। ଯେମିତି ଆମର ଓଡ଼ିଶା ସରକାର ରାସ୍ତା ନିର୍ମାଣ କରୁଛନ୍ତି, ଭାରତ ସରକାର ନ୍ୟାସନାଲ ହାଇୱେ ନିର୍ମାଣ କରୁଛନ୍ତି, ସେହିଭଳି ଭାବରେ ଆପଣ ମଧ୍ୟ ଗୋଟେ ପନ୍ଥା ନିର୍ମାଣ କରିଛନ୍ତି, ଗୋଟେ ପଥ ରାସ୍ତା ନିର୍ମାଣ କରିଛନ୍ତି, ବିଭିନ୍ନ ପ୍ରକାର ରାସ୍ତା ନିର୍ମାଣ କରିଛନ୍ତି, ନରକକୁ ଯିବା ପାଇଁ ରାସ୍ତା ନିର୍ମାଣ କରିଛନ୍ତି, ସ୍ୱର୍ଗକୁ ଯିବା ପାଇଁ ରାସ୍ତା ନିର୍ମାଣ କରିଛନ୍ତି, ଏବଂ ଆପଣଙ୍କ ପାଖକୁ ଯିବା ପାଇଁ ମଧ୍ୟ ରାସ୍ତା ନିର୍ମାଣ କରିଛନ୍ତି। ଭଗବତାରେ ଷୋଡ଼ଶଧ୍ୟାୟରେ ଭଗବାନ କହିଛନ୍ତି ଯେ ତ୍ରିବିଧମ ନରକ ସେଦମ, ତିନୋଟି ରାସ୍ତା ମୁଁ ନିର୍ମାଣ କରିଦେଇଛି ଏ ନରକକୁ ଯିବା ପାଇଁ। କ'ଣ କ'ଣ ସେ ରାସ୍ତା ପ୍ରଭୁ? ନା କାମ କ୍ରୋଧ ତଥା ଲୋଭ, ଏ ତିନୋଟି ହେଉଛି ନରକକୁ ଯିବା ପାଇଁ ରାସ୍ତା ତିଆରି କରିଦେଇଛି। ତୁମେ ଯଦି ଚାହୁଁଛ ନରକକୁ ଯିବା ପାଇଁ, ଏଇ ରାସ୍ତାରେ ଗଲେ ପହଞ୍ଚିବ, ନରକରେ ପହଞ୍ଚିବ, ନରକର ଦ୍ୱାରା ଖୋଲିଯିବ ତୁମ ପାଇଁ। ଆଉ ଯଦି ଆଉ ଟିକେ ଅନ୍ୟ ସ୍ଥାନକୁ ଯିବା ପାଇଁ ଚାହୁଁଛ, ଟିକେ ଅନ୍ୟ ଆଉ ଟିକେ ଶ୍ରେଷ୍ଠ ସ୍ଥାନକୁ ଯିବା ପାଇଁ ଚାହୁଁଛ, ତାହେଲେ ପିତୃଲୋକ ପାଇଁ ରହିଛି, ଯାଆନ୍ତି ଦେବପ୍ରତା ଦେବାନ, ପିତୃଣ ଯାଆନ୍ତି ପିତୃପ୍ରତା, ଭୂତାଣି ଯାଆନ୍ତି ଭୂତେଜା, ଯାଆନ୍ତି ମଧ୍ୟାଧୀନ ବିମା। ପିତୃଲୋକ ଯିବା ପାଇଁ ପିତୃପୂଜା ରହିଛି, ଶ୍ରାଦ୍ଧ ଇତ୍ୟାଦି ରହିଛି, ସେଇଟା କରିଲେ ପିତୃଲୋକକୁ ଯିବ। ଦେବଲୋକକୁ ଯିବା ପାଇଁ ତ୍ରୈବିଦ୍ୟା ମାନ ସୋମପା ଭୂତ ପାପା ସୋମ ପା ବା ଯେଉଁ କ୍ରତୁ ଇତ୍ୟାଦି ରହିଛି, ଯଜ୍ଞ ରହିଛି, ଯଜ୍ଞ କଲେ ସେଇ ପନ୍ଥାରେ ସେଇ ରାସ୍ତାରେ ତୁମେ ସ୍ୱର୍ଗଲୋକରେ ପହଞ୍ଚିବ। ଯାଇକିରି ଚନ୍ଦ୍ରଲୋକକୁ ଯିବା ପାଇଁ ମଧ୍ୟ ପନ୍ଥା ରହିଛି। ବୈଜ୍ଞାନିକମାନେ ଭାବୁଛନ୍ତି ଯେମିତି ରାବଣ ଭାବୁଥିଲେ ସିଡ଼ି ନିର୍ମାଣ କରିବା ପାଇଁ ପଳେଇବୁ ସ୍ୱର୍ଗଲୋକକୁ, ସେଭଳି ବୈଜ୍ଞାନିକମାନେ ଭାବୁଛନ୍ତି ନୂଆ ଯାନରେ ସ୍ପୁଟନିକରେ ଚନ୍ଦ୍ରଲୋକକୁ ଯିବେ। ନା ସେ ରାସ୍ତାରେ ସେଇଟା ନୁହଁ, ସେଥିରେ ଯାଇ ହେବନି, ସେଥିରେ ଯିବା ପାଇଁ ଏଇ ଯେଉଁ ରହିଛି ବେଦରେ ଯେଉଁ ମାର୍ଗ ରହିଛି ସତ୍ୟଗୁଣ ବୃଦ୍ଧି କରିବା ପାଇଁ ବିଭିନ୍ନ ପ୍ରକାର ଯଜ୍ଞ ମାଧ୍ୟମରେ ସେ ଲୋକକୁ ଯିବା। ଭଗବାନ ସେ ରାସ୍ତା ନିର୍ମାଣ କରିସାରିଛନ୍ତି, ତା ପାଇଁ ତିଆରି କରିବା ଦରକାର ନାହିଁ, ସେ ଆଉ ତା'ର ଆଉ ରିପେୟାର ଦରକାର ନାହିଁ। ଆମର ରାସ୍ତା ନଷ୍ଟ ହୋଇଯାଉଛି ଗାଡ଼ି ଚାଲିଲେ, କିନ୍ତୁ ସେଥିରେ ଅନେକ ଲୋକ ଗଲେ ମଧ୍ୟ ସେ ରାସ୍ତା ଖରାପ ହେଉନାହିଁ, ସେ ରାସ୍ତା ଆଜି ବି ରହିଛି, ଏଭଳି ରାସ୍ତା ଭଗବାନ ନିର୍ମାଣ କରିଛନ୍ତି, ରିପେୟାର ହେବା ଦରକାର ନାହିଁ ଭଗବାନ। ତେଣୁ ସବୁଠାରୁ ଶ୍ରେଷ୍ଠ ରାସ୍ତା ଭଗବାନ ନିର୍ମାଣ କରିଛନ୍ତି ଭଗବତ ଧାମକୁ ଯିବା ପାଇଁ, ସେ ହେଉଛି ଭଗବାନଙ୍କ ଭକ୍ତି।
हरे कृष्णा 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 हरे हरे, हरे राम राम।
बहवो ज्ञान तपसा कृता मत भावना कथा से रास्ते बहु व्यक्ति भगवान प्राप्त होती किंतु बहुत लोग गले से रास्ता जो खराब हो जाए ता नु से रास्ता सब ठीक रही उपयुक्त रास्ते रही तेणु आप विशेष भाव मैंने गाड़ी चलाऊँ से मैंने ये भाव में ये गाड़ी चलातु भक्ति रूपक भक्ति रथ मनोरथ रूपक रथरे से ही भक्ति मार्ग से भगवत धाम जा पहुँचे आप गाड़ी चलबार अभ्यास अच्छी तेणु ये भाव में आप मनोरथ को चल ए भगवत धाम पहुँचे तेणु चारिकुमार से क्या कौन प्रभु आपड़ जब ये रास्ता निर्माण न कर ये शिव प्रकार मंगलमय पंथा रास्ता निर्माण करते भौतिक जगत ध्वंस हो जाता लोक अप्रैश्यत ऋषभस्य ही तत् प्रमाणम आपन जहाँ करेंगे ऋषभस्य जो मैंने श्रेष्ठ स्तर रही सी जहाँ करेंगे सी हूँ प्रमाण सजत प्रमाण कृते लोक तदन बर्तते से जो प्रमाण देवे लोक मैंने ग्रहण करेंगे इतर साधारण लोक मैंने ये भाव कार्य करेंगे तेणु प्रभु आपण लोकशिक्षापी ये सब कार्य करें जो सम्मान प्रदर्शन कले आम जो सुंदर कथा कहले मनमुग्धकर कथा कहले अमृत आपण कथा ही अमृत ताको आम आस्वादन करते सुंदर कथा आपसे प्रभु तेणु प्रभु आपण ये जो कर मंगलकर पंथा आप निर्माण कर भगवत गीतार मध्ये भगवान कहते जे जदिओ अर्जुन मोर कौन कर्तव्य ना भगवत गीता तृतीय अध्याय भगवान कहते नवमी पार्थास्ती कर्तव्यम त्रिशु लोकेशु किंचन नानवाप्तम अवाप्तव्यम वर्तव्य ही चकर्मणि अर्जुन साधारणतः लोक मैंने जो कार्य करती कौन पर करती ना तर किसी बहुत आवश्यकता रही तेणु से आवश्यकता पूरण करने कार्य करती वेदमार्ग अनुसार कार्य करती ना वेदमार्ग अनुसार जो कार्य करते ठीक कथा किंतु वेदमार्ग अनुसार जो मैंने कर्म करूना वेद विधि उल्लंघन कर कार्य कर कारण होकर बहुत प्रकार आवश्यकता रही तेणुक से आवश्यकता पूरण करने बेले बेले जो वेद में निषिद्ध कर निषिधाचार मध्य करप कार्य मत कर अर्जुन आश्चर्य गले प्रभु लोक मैंने जाणी ये पाप कार्य कहीं सब कार्य अच्छा के नाम प्रयुक्त एवं पाप चलती पुरुष प्रभु लोक मैंने जानते ये रास्त गले आम नर्क को जीव कि तथा से रास्त कहीं गाड़ी चला प्रभु मु बुझीपार ना कहीं लोक मैंने अच्छा के नाम प्रयुक्त एवं पाप चलती पुरुष अनिच्छन भी पार्षण जदि से चाहूना ना ना ये पाप रास्ता ये गाड़ी चलवा ना कि तथा से चला कारण कौन प्रभु ना कारण हूँ ये रजगुण एवं तमगुण काम एस क्रोध एस रजगुण समुद्भव महासन महापापमा विधि एनम ये बैरिणम ये जो रास्ता कौ मान ना जो मैंने रजगुण अच्छा से मानी मुझे रास्ता करापी से मैंने काम क्रोध द्वारा अभिभूत है से मैंने काम एस क्रोध एस रजगुण रजगुण एवं महासन जो कामना अच्छी से कामना को पूरण करने जिते चेष्टा कले से महासन जिते कामना पूरण कले पी बढ़ कामना आहुरी बढ़ जमी भगवत गीता भागवत नवम स्कंदे जजाति महाराज कहते न जातु काम कामना उपभोगे न साम्यति अभिषा कृष्ण बटमेव भूय एवा भी बर्तते आम कामना को यदि पूरण कर चलवा कारण राजा थे सी जजाति महाराज राजा थे बहुत प्रकार धन सम्पत्ति रही कि कम ना आम पैसा दे पारने आम जो आवश्यकता रही पूरण कर पारने पैसा ना कि राजा अच्छा कौन असुविधा अच्छे से कामना पूरण कर ना ना से निजे राजा कौन से कथा तांकर पत्नी देवजानी कहते न जाओ तू काम कामना जिते कामना पूरण कले से काम पूरण हम ना कि भाव न जाओ तू काम कामना उपभोग आम जब उपभोग कर चलवा से पूरण हम ना कामना किभली ना हविषा कृष्ण बटमेव यदि अग्नि जिते आहुति दे आहुति दे अग्निटा लिभिज ना ବରଂ ଅଧିକରୁ ଅଧିକ ପ୍ରଜ୍ୱଳିତ ହେବ। ଯଦି ନ ଯାଉ କାମ କାମାନଙ୍କ ଉପଭୋଗେ ସାମ୍ୟତି ହବିଷା କୃଷ୍ଣ ଭୂୟ ଏବା ବି ବର୍ଦ୍ଧତେ ଆହୁରି ଅଧିକରୁ ବଢ଼ି ଅଧିକ ବଢ଼ି ଚାଲିବ। ତେଣୁ ଭଗବାନ ସହିତ ମହାସନ ଯେତେ କାମନା ପୂରଣ କଲେ ମଧ୍ୟ ସେ ଆହୁରି ପୂରଣ କରିବା ପାଇଁ ଚାହିଁବ, ଆହୁରି ଦରକାର ଆମର ଦରକାର। ଏବଂ ଏମିତିକି ମହାପାପମା ଯଦିଓ ଲୋକମାନେ ଜାଣୁଛନ୍ତି ଏଇଟା ପାପ କାର୍ଯ୍ୟ, କିନ୍ତୁ ସେଥିରୁ ନିବୃତ୍ତ ହୋଇପାରୁନାହାନ୍ତି। କାହିଁକି ନା କାମନା ପୂରଣ କରିବା ପାଇଁ ରହିଛି ମହାପାପମା। ଯେତେ ବଡ଼ ଗର୍ହିତ କାମ ବିଭିନ୍ନ ପ୍ରକାର ପାପ ରହିଛି, କ'ଣ ଲଘୁନୀଚ ଗୁରୁଣୀଚ ଲଘୁନାଞ୍ଚ ଗୁରୁଣାଞ୍ଚ ଏଭଳି ଭାବରେ ଅନେକ ପ୍ରକାର ପାପ କାର୍ଯ୍ୟ ରହିଛି। ବେଦରେ ସବୁ ବର୍ଣ୍ଣା ବେଦରେ ସବୁ ବର୍ଣ୍ଣା କରାଯାଇଛି, ନିଷିଦ୍ଧାଚାର ସବୁ ରହିଛି। ତେଣୁ ଏହିଭଳି ଭାବରେ ବହୁତ ବଡ଼ ବଡ଼ ପାପ କାର୍ଯ୍ୟ କରିବା ପାଇଁ ପଶ୍ଚାତପଦ ହେଉନାହାନ୍ତି, କାହିଁକି ନା ରଜଗୁଣ ଦ୍ୱାରା ସେମାନେ ଆକ୍ରାନ୍ତ ହୋଇଯାଇଛନ୍ତି। ତେଣୁ ବିଭିନ୍ନ ପ୍ରକାର ଯେଉଁମାନେ ପାପ କାର୍ଯ୍ୟରେ ମୁକ୍ତ ହୋଇ ଯେଉଁମାନେ ପୁଣ୍ୟ କାର୍ଯ୍ୟ କରୁଛନ୍ତି, ଯେଉଁମାନେ ରଜଗୁଣରୁ ଉର୍ଦ୍ଧକୁ ଯାଇକରି ସତ୍ୟଗୁଣକୁ ରହିଛନ୍ତି, ସେମାନେ ମଧ୍ୟ ତାଙ୍କର କାମନା ପୂରଣ କରିବା ପାଇଁ ବେଦରେ ଯେଉଁ ବିଧିମାର୍ଗ ରହିଛି ସ୍ୱର୍ଗଲୋକକୁ ଯିବା ପାଇଁ ସେସବୁ କାମନା କରୁଛନ୍ତି, ବା ପିତୃଲୋକକୁ ଯିବା ପାଇଁ ବା ଦେବଲୋକକୁ ଯିବା ପାଇଁ ଭୂତଲୋକକୁ ଯିବା ପାଇଁ ଏସବୁ ଉନ୍ନତର ମାର୍ଗ ଏସବୁ ସେମାନେ ଗ୍ରହଣ କରୁଛନ୍ତି। ବେଦରେ ଏଇ ଯେଉଁ ଅନୁମୋଦିତ କର୍ମ ରହିଛି ସେହି କର୍ମ ବା ସେହି ଯଜ୍ଞକୁ ସେମାନେ କରୁଛନ୍ତି, କିନ୍ତୁ ଏଇଟା ମଧ୍ୟ ତାଙ୍କର କାମନା ପାଇଁ କରୁଛନ୍ତି। କିନ୍ତୁ ମୁଁ ଯେଉଁ କାର୍ଯ୍ୟ କରୁଛି ମୁଁ କୌଣସି ଆବଶ୍ୟକତା ମୋର କିଛି ନାହିଁ, ନମି ପାର୍ଥାସ୍ତି ବା ମୋର କୌଣସି କର୍ତ୍ତବ୍ୟ ମଧ୍ୟ ନାହିଁ। ଯେ ଆମେ ଯେଉଁ ପ୍ରକାର ଛଅ ପ୍ରକାର ଋଣୀ ରହିଛେ, ଦେବତାମାନଙ୍କ ପ୍ରତି ଆମର ଋଣ ରହିଛି, ଋଷିମାନଙ୍କ ପ୍ରତି ଆମର ଋଣ ରହିଛି, ଜୀବମାନଙ୍କ ପ୍ରତି ଆମର ଋଣ ରହିଛି, ବନ୍ଧୁବାନ୍ଧବମାନଙ୍କ ପ୍ରତି ଆମର ଋଣ ରହିଛି, ପିତାମାତାଙ୍କ ପ୍ରତି ଆମର ଋଣ ରହିଛି, ଏବଂ ସମସ୍ତ ମାନବ ସମାଜ ପାଇଁ ଆମର ଋଣ ରହିଛି। ସେମାନେ ଆମକୁ ବହୁତ ପ୍ରକାର ସାହାଯ୍ୟ କରିଛନ୍ତି, ତେଣୁ ଆମେ ତାଙ୍କର ଋଣୀ ରହିଛେ। ତେଣୁ ଆମେ ମଧ୍ୟ ଏ ଋଣ ପରିଶୋଧ କରିବା କଥା, ତାଙ୍କର କର୍ତ୍ତବ୍ୟ ଆମର ରହିଛି, ତାଙ୍କ ପାଇଁ ଆମର କର୍ତ୍ତବ୍ୟ ରହିଛି, ଦେଶବାସୀମାନଙ୍କ ପାଇଁ ଆମର କର୍ତ୍ତବ୍ୟ ରହିଛି, ସମସ୍ତଙ୍କ ପାଇଁ ଆମର କର୍ତ୍ତବ୍ୟ ରହିଛି। ତେଣୁ କିନ୍ତୁ ଭଗବାନଙ୍କର କାହା ପ୍ରତି କିଛି କର୍ତ୍ତବ୍ୟ ନାହିଁ, ଭଗବାନ କାହାର ଋଣୀ ନୁହନ୍ତି, ଭଗବାନ ପାଖରେ ସମସ୍ତେ ଋଣୀ, ଭଗବାନ କାହାର ଋଣୀ ରହିବେ, କିନ୍ତୁ ତଥାପି ଭଗବାନ ଭକ୍ତଙ୍କ ପାଖରେ ଋଣୀ ରୁହନ୍ତି। ଆଜି କହୁଛନ୍ତି ସେ କଥା, ସାଧୁ ପାଖରେ ମୁଁ ଋଣୀ ରହିଯାଉଛି, ଯଦିଓ ଭଗବାନ କାହାର ଋଣୀ ନୁହନ୍ତି, କିନ୍ତୁ ତଥାପି ସେ ତାଙ୍କର ଭକ୍ତମାନଙ୍କର ସେବା କରୁଛନ୍ତି, ତାଙ୍କର କୌଣସି କର୍ତ୍ତବ୍ୟ ନାହିଁ, କାହା କୌଣସି କର୍ତ୍ତବ୍ୟ ନାହିଁ ଭଗବାନଙ୍କର। କିନ୍ତୁ ଭଗବାନ ନମେ ପାର୍ଥାସ୍ତି କର୍ତ୍ତବ୍ୟ ତ୍ରିଶୁଲୋକେଶୁ, ଖାଲି ଏହି ଲୋକରେ ତା ନୁହଁ, କୌଣସି ଲୋକରେ ତାଙ୍କର କୌଣସି କର୍ତ୍ତବ୍ୟ ନାହିଁ, ତ୍ରିଶୁଲୋକେଶୁ କିଞ୍ଚନ, କିଛି ମାତ୍ର କର୍ତ୍ତବ୍ୟ ନାହିଁ ଭଗବାନଙ୍କର। କିନ୍ତୁ ତାଙ୍କର ମଧ୍ୟ ଖାଲି ଯେ କର୍ତ୍ତବ୍ୟ ନାହିଁ ତା ନୁହଁ, ନାନ ବାର୍ତ୍ତବ୍ୟମ ଅଭାବ, ତାଙ୍କର କୌଣସି ବାକି ନାହିଁ, ଏଇଟା ମୋର ଦରକାର, ଏଇ ଜିନିଷଟା ଦରକାର, ସେଥିପାଇଁ ସେଥିପାଇଁ ଆମେ ଟିକେ କାମ କରିବା ନା, ସେ ଯାହା ଚାହିଁବେ ତାହା ସବୁ ପ୍ରାପ୍ତ ହୋଇଯିବେ। ଅଭାବତବ୍ୟ ତାଙ୍କର ମଧ୍ୟ କିଛି ନାହିଁ, ଏମିତି କିଛି ଜିନିଷ ବାକି ନାହିଁ ଯେ ପାଇନାହାନ୍ତି, ସେ ସବୁକିଛି ସେ ପାଇସାରିଛନ୍ତି। ନାନ ଭାବତବ୍ୟ ଅଭାବତବ୍ୟ ବର୍ତ୍ତାଇବ ଚ କର୍ମାଣୀ, କିନ୍ତୁ ତଥାପି ଅର୍ଜୁନ ମୁଁ କର୍ମରେ ରତ ରହୁଛି ନା, ପ୍ରଭୁ କାହିଁକି ରତ ରହୁଛନ୍ତି ନା, ଉତ୍ସିତେଉ ଇମେ ଲୋକା ନ କୁର୍ଯ୍ୟାତ କର୍ମଚେଦହଂ ଶଙ୍କରସ୍ୟ ଚ କର୍ତ୍ତା ସହ ଉପହନ୍ୟାମ ଇମାମ ପ୍ରଜା। ଯଦି ଅଂ ନ ବର୍ତ୍ତେୟଂ ଯାହାତୁ କର୍ମଣି ଅତିନ୍ଦିତ ମମ ବର୍ତ୍ତମାନ ବର୍ତ୍ତନ୍ତେ ମନୁଷ୍ୟ ପାର୍ଥ ସର୍ବସ୍ଵ, ମୋର କଥାକୁ ମୋର ବର୍ତ୍ତମାନ ମୁଁ ଯେଉଁ ପଥରେ ଯାଉଛି ସେହି ପଥକୁ ସମସ୍ତେ ଗ୍ରହଣ କରିବେ। ମମ ବର୍ତ୍ତମାନ ବର୍ତ୍ତନ୍ତେ ମନୁଷ୍ୟ ପାର୍ଥ ସର୍ବସ୍ଵ, ବିଶେଷ ମନୁଷ୍ୟମାନେ ଯଦି ମୁଁ କାର୍ଯ୍ୟ ନ କରିବି ତାହେଲେ ଅନ୍ୟମାନେ ମଧ୍ୟ କାର୍ଯ୍ୟ କରିବେନି, ଭଗବାନ ତ କରୁନାହାନ୍ତି କିଛି, ଆମେ କାହିଁ କରିବା। ତେଣୁ ଏହିଭଳି ଭାବରେ ଉଚ୍ଛିଦେବ ଇମ ଲୋକା, ଏ ସମସ୍ତ ଲୋକଙ୍କୁ ମୁଁ ନାଶ କରିଦେବି, ବିନାଶ କରିଦେବି ଯଦି ମୁଁ କାର୍ଯ୍ୟ ନ କରିବି। ଉଚ୍ଛିଦେବ ଇମ ଲୋକା ନ କୁର୍ଯ୍ୟାତ କର୍ମ ଚେତ ହମ, ମୁଁ ଯଦି କର୍ମ ନ କରିବି ତାହେଲେ ସମସ୍ତ ଲୋକ ବିନାଶପ୍ରାପ୍ତ ହୋଇଯିବେ। ତେଣୁ ନ ଉଚ୍ଛିଦେବ ଇମେ ଲୋକା ନ କୁର୍ଯ୍ୟାତ କର୍ମ ଶଙ୍କରସ୍ୟ କର୍ତ୍ତା ସହ, ତେଣୁ ଏଇ ଯେଉଁ ବର୍ଣ୍ଣ ଶଙ୍କର ସବୁ ଯାହା ଦେବେ ତାଙ୍କର ମୁଁ ହେବି କର୍ତ୍ତା, ତାଙ୍କର ମୋକୁ ମୋତେ ଅନୁସରଣ କରି ସେମାନେ କାର୍ଯ୍ୟ କରିବେ ନାହିଁ। ଉପହନ୍ୟା ଇମାନ ପ୍ରଜା, ଏମାନଙ୍କୁ ପ୍ରଜାମାନଙ୍କୁ ମୁଁ ନିଜେ ହତ୍ୟା କରିଛି, ଏଇଭଳି ଭାବରେ ଭଗବାନ ଆଚରଣ କରୁଛନ୍ତି, ଭଗବାନଙ୍କ ଆଚରଣ। କିନ୍ତୁ ଏଠି ଗୋଟିଏ କଥା ରହିଛି ଜାଣିବାର, ଯେ ଏଇ ଯେଉଁ କଥା କୁହାଯାଇଛି ଯେ ଯଦ୍ୱତ ଆଚରିତ ଶ୍ରେଷ୍ଠ ତତ୍ ସେଇଭଳି ତରୋଧନ, ଇତରୋଧନ କଥା କୁହାଯାଇଛି, ଇତରଧନ ଇତରଧନ ମାନେ ଯେଉଁମାନଙ୍କର କୌଣସି ଜ୍ଞାନ ନାହିଁ, କିନ୍ତୁ ଯେଉଁମାନେ ଉନ୍ନତ ସ୍ତରରେ ଅଛନ୍ତି ସେମାନେ କ'ଣ କରିବେ? ସେମାନେ ସେଇଟା ଆଚରଣ କରିବେ ନା ନାହିଁ? ଏକଥା ସୁଖଦେବ ଗୋସ୍ୱାମୀ କହିଛନ୍ତି ଦଶମ ସ୍କନ୍ଧ 33 ଅଧ୍ୟାୟରେ। ଯେତେବେଳେ ପ୍ରଶ୍ନ ପଚାରିଲେ ପରୀକ୍ଷିତ ମହାରାଜ, ପ୍ରଭୁ ଗୁରୁଦେବ ଭଗବାନ ଯିଏକି ଧର୍ମ ସ୍ଥାପନ କରିବା ପାଇଁ ଆସିଛନ୍ତି, ସିଏ ଏଭଳି ଅଧର୍ମ କଲେ ନା କ'ଣ ଅଧର୍ମ କଲେ? ନା ପର ଧାରାବାହିକ ବର୍ଷନ, ପର ସ୍ତ୍ରୀମାନଙ୍କ ସହିତ ରାସକ୍ରିୟା କଲେ, ଏଇଟା କ'ଣ ଧର୍ମ? ତେଣୁ ଭଗବାନ ସୁଖଦେବ ଗୋସ୍ୱାମୀ ଆଉ ଭଗବାନ ଲୀଳାକୁ ବନ୍ଦ କରିଦେଲେ, କହିଲେ ଠିକ୍ ଅଛି ଆଉ ଭଗବାନ ଲୀଳା କହିବା ନାହିଁ, ତୁମର ପ୍ରଶ୍ନର ଉତ୍ତର ଦେବା। ତେଣୁ ସେ ପ୍ରଶ୍ନର ଉତ୍ତର ଦେଇ କହୁଛନ୍ତି ସୁଖଦେବ ଗୋସ୍ୱାମୀ, କହୁଛନ୍ତି ଯେ ନୈତେ ସମାଚାରେ ଯାଦୁ ମନସ୍ୟାପି ହନିଶ୍ୱର ବିନଶତି ଆଚରଣ ମୌଢ଼ିଆ ଯଥା ରୁଦ୍ରୋ ଅବଧିଜମ ବିଷ। ହେ ପରୀକ୍ଷିତ, ପରୀକ୍ଷିତ ମହାରାଜ ସନ୍ଦେହ ନାହିଁ, ସେଠି ଯେଉଁ ମୁନି ଋଷିମାନେ ଅଛନ୍ତି ସେମାନଙ୍କ ଭିତରେ କେତେଜଣଙ୍କର ସନ୍ଦେହ ଥିଲା ଭଗବାନ କାହିଁକି ଏପରି ଆଚରଣ କଲେ। ତେଣୁ ସେ ପ୍ରଶ୍ନର ଉତ୍ତର ଦେଇ ଭଗବାନ ରାସଲୀଳାକୁ ସୁଖଦେବ ଗୋସ୍ୱାମୀ ବନ୍ଦ କରିଦେଲା, ଆଉ ବର୍ଣ୍ଣନା କଲେ ନାହିଁ। ଆହୁରି ବହୁତ ତତ୍ତ୍ୱ ରହିଛି, ସେଗୁଡ଼ା ବର୍ଣ୍ଣନା କଲେ ନାହିଁ, ଏତିକିରେ ରହିଲା, ଏତିକିରେ ସମାପ୍ତ କରିଦେଲେ। ତେଣୁ ସେ ଖାଲି ପ୍ରଶ୍ନର ଉତ୍ତର ଦେଲେ ଯେ ହେ ପରୀକ୍ଷିତ, ନ ଏତ ସମାଚାରେ ଯାଆନ୍ତୁ, ଅନ୍ୟମାନେ ଏଇଭଳି କାର୍ଯ୍ୟ ଆଚରଣ କରିବା କଥା ନୁହଁ, ନ ଏତ ସମାଚାରେ ଯାଆନ୍ତୁ। ମନସ୍ୟା ଶରୀରରେ କ'ଣ କର୍ମ କରିବେ? ମନରେ ମଧ୍ୟ ଏଇଟା ଚିନ୍ତା କରିବେନି ଆମେ ଏ କଥା କରିବୁ ବୋଲି ନା, କାହିଁକି ନା ବିନଶତି ଆଚରଣ ମୌଢ଼ିଆ, ମୂର୍ଖ ଯେଉଁମାନେ ସେମାନେ ବିନାଶପ୍ରାପ୍ତ ହୋଇଯିବେ ଏଭଳି ଯଦି ଆଚରଣ କରିବେ। ଯଥା ରୁଦ୍ର ଅବ୍ଜମ ବିଷମ, ଯେତେବେଳେ ସମୁଦ୍ର ମନ୍ଥନ ହୋଇଥିଲା, ସମୁଦ୍ର ମନ୍ଥନ ହେଲା ତୁମ ବର୍ଣ୍ଣନା କଲି ଅଷ୍ଟମ ସ୍କନ୍ଧରେ ନା, ହଁ ପ୍ରଭୁ, ନା ସେ ଯେଉଁ ବିଷ ବାହାରିଥିଲା ସେ ବିଷକୁ ପାନ କରିବା ପାଇଁ କିଏ ଆସିଥିଲେ? ନା ଦେବତାମାନେ, ଭଗବାନ ନିଜେ ମଧ୍ୟ ଯାଇକିରି ଶିବଜୀଙ୍କୁ ଅନୁରୋଧ କଲେ, ପ୍ରଭୁ ଆପଣ ରକ୍ଷା କରନ୍ତୁ। ତେଣୁ ଶିବଜୀ ବିଷ ପାଳନ କରି ନୀଳକଣ୍ଠରେ ପରିଣତ ହୋଇଗଲେ, ତାଙ୍କର କିଛି ଅସୁବିଧା ହେଲା ନାହିଁ। କିନ୍ତୁ ତୁମେ ଯଦି ସେ ବିଷ କଥା ଛାଡ଼, ଟିକିଏ ଯଦି ବିଷ ପାଳନ କରିବ ତାହେଲେ ମୃତ୍ୟୁବରଣ କରିବ, ମୌଢ଼ିଆ କ'ଣ ବିନଶନ୍ତି, ସେମାନେ ବିନାଶପ୍ରାପ୍ତ ହୋଇଯିବେ। ତେଣୁ ଇତର ଲୋକମାନେ ଯେଉଁମାନେ ପ୍ରକୃତରେ ଜାଣିବା କଥା, ଭଗବାନ ସବୁ ଯାହା କହିଛନ୍ତି ଈଶ୍ୱରାଣାଂ ବଚ ସତ୍ୟଂ, ଭଗବାନ ଯାହା କହିଛନ୍ତି ସେଇଟାକୁ ଗ୍ରହଣ କରିବା, ଈଶ୍ୱରାଣାଂ ବଚଂ ସତ୍ୟଂ ତଥିବା ଚରିତଂ କ୍ୱଚିତ୍। କିନ୍ତୁ ସବୁ କଥା ଭଗବାନ ଆଚରଣ କରନ୍ତି ନାହିଁ, ଭଗବାନ ମଧ୍ୟ ବିଭିନ୍ନ ପ୍ରକାର କାର୍ଯ୍ୟ କରନ୍ତି ଯେଉଁଟା ଆମେ କରିପାରିବା ନାହିଁ, ଏ ରାସଲୀଳା ଇତ୍ୟାଦି ଆମେ ଚିନ୍ତା କରିପାରିବା ନାହିଁ। କିନ୍ତୁ ଯେଉଁମାନେ ତେଷାଂ ଯତ୍ ସୋ ବଚୋ ଯୁକ୍ତଂ, ଭଗବାନ ଯେଉଁ କାର୍ଯ୍ୟ କରୁଛନ୍ତି ଯଦି ତାଙ୍କର କଥାର ଅନୁରୂପ ହେଲା ନାହିଁ, ବ୍ୟତିକ୍ରମ ହୋଇଗଲା, ତାହେଲେ ସେଇଟାକୁ ଆମେ ଗ୍ରହଣ କରିବା ନାହିଁ। ଯାହା କହିଛନ୍ତି ସେଇ ଅନୁସାରେ ଯେଉଁ କାର୍ଯ୍ୟ କରୁଛନ୍ତି ସେଇଟା ତେଷାଂ ଯତ୍ ସୋ ବଚଂ ଯୁକ୍ତଂ ବୁଦ୍ଧିମାନ ତତ୍ ସମାଚାରେ, ବୁଦ୍ଧିମାନ ବ୍ୟକ୍ତି ଏଇଟାକୁ ଆଚରଣ କରିବେ। ଇତର ବ୍ୟକ୍ତି କହିବ ହଁ ସିଏ କରିଥିଲେ ଯେଉଁ ରାସଲୀଳା କରିଥିଲେ ଆମେ ବି କରିବା, ଇତର ବ୍ୟକ୍ତି ସେଇଟା କରିବେ, କିନ୍ତୁ ବୁଦ୍ଧିମାନ ବ୍ୟକ୍ତି ସେ କଥା କରିବେ ନାହିଁ। ତମେ ବୁଦ୍ଧିମାନ ନା ଇତର ପରୀକ୍ଷିତ ମହାରାଜ କହୁଛନ୍ତି, ଯେଉଁମାନଙ୍କର ଆଧାରା ସେ ଯେଉଁମାନଙ୍କର ସନ୍ଦେହ ଜାଗା ଦେଇଛି ସେ ତାଙ୍କୁ ପଚାରୁଛନ୍ତି, ତମେ ବୁଦ୍ଧିମାନ ହେବ ନା ଇତର ବ୍ୟକ୍ତି ହେବ? ଯଦି ବୁଦ୍ଧିମାନ ହେବ ଭଗବାନ ଯାହା କହିଛନ୍ତି ସେଇଟା କର, ଭଗବାନ ଯାହା କରିଛନ୍ତି ସବୁ କଥା ଆମେ କରିପାରିବା ନାହିଁ, ଅତିମାନବ ଲୀଳା ସବୁ କରିଛନ୍ତି ଭଗବାନ। ତେଣୁ ଆମକୁ କୁହାଯାଏ ଇମିଟେଟ୍ ଏବଂ ଫଲୋ ଦୁଇଟି ଜିନିଷ ରହିଛି, ଅନୁସରଣ ଏବଂ ଅନୁକରଣ ଦୁଇଟି ଜିନିଷ ରହିଛି। ଇମିଟେଟ୍ ମାନେ ଅନୁକରଣ କରିବା, ଫଲୋ ମାନେ ଅନୁସରଣ କରିବା, ଆମେ ଭଗବାନଙ୍କର ପଥ ଅନୁସରଣ କରିବା, ଭଗବାନଙ୍କର ଲୀଳାକୁ ଆମେ ଅନୁକରଣ କରିପାରିବା ନାହିଁ। ତେଣୁ ପରୀକ୍ଷିତ ମହାରାଜଙ୍କୁ ପ୍ରଶ୍ନର ଉତ୍ତରରେ ଯେଉଁମାନଙ୍କର ସନ୍ଦେହ ଥିଲା ସେ ସମସ୍ତ ସନ୍ଦେହକୁ ଦୂର କରି ଅନ୍ତିମରେ ସୁଖଦେବ ଗୋସ୍ୱାମୀ କଥା କହିଲେ, ପରୀକ୍ଷିତ ଜାଣ ଭଗବାନ ଯେଉଁ ଲୀଳା କରୁଛନ୍ତି ବିଶେଷ ଭାବରେ ଯେଉଁ ରାସଲୀଳା ଇତ୍ୟାଦି, ବିକ୍ରୀଡ଼ିତଂ ବ୍ରଜବଧୂବୀର ଇଦଂ ଚ ବିଷ୍ଣୁ ଶ୍ରଦ୍ଧାନ୍ୱିତ ଅନୁଶୁଣିଆ ଗତବର୍ଣ୍ଣ ୟଜ୍ଞ ଭକ୍ତିଂ ପରାଂ ଭଗବତୀଂ ପ୍ରତିଲବ୍ୟ କାମ ରୁଦ୍ରୋଗ ମାସୁ ଅପମତି ଅଚିରେଣ ଧୀର। ପରୀକ୍ଷିତ ଯେଉଁମାନେ ଏଇ ଭଗବାନଙ୍କ ଲୀଳାକୁ ଶ୍ରବଣ କରିବେ, ଭଗବାନ ଏଇଭଳି ଭାବରେ ଗୋପୀମାନଙ୍କ ସହିତ ଯେଉଁ ଲୀଳା କରିଥିଲେ, ଭଗବାନ କୃଷ୍ଣ କହିଲେ ନାହିଁ, ବିକ୍ରୀଡ଼ିତ ବ୍ରଜବଧୂ ହୁଏ ଇଦଂ ଚ ବିଷ୍ଣୁ ବୋଲି କହିଲେ, କୃଷ୍ଣ ବୋଲି କହିଲେ ନାହିଁ, କାହିଁକି ନା କୃଷ୍ଣ ନିଜକୁ ବିସ୍ତାର କରିଛନ୍ତି। ମାନେ ଆଚାର୍ଯ୍ୟ କହୁଛନ୍ତି ସେଠି 30 କୋଟି ଗୋପୀ ଥିଲେ, ନିଜକୁ ସେ 30 କୋଟି ରୂପରେ ବିସ୍ତାର କରିଛନ୍ତି। ତେଣୁ ଏଇ କଥାକୁ ଯେଉଁମାନେ ପରମ୍ପରାରେ ଶ୍ରବଣ କରିବେ, ଅନୁଶୁଣିଆ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରବଣ କରିବେ, ସେମାନେ ତାଙ୍କର ହୃଦୟରେ ଯେଉଁ କାମରୋଗ ରହିଛି ସେ କାମରୋଗ ଦୂର ହୋଇଯିବ ଏବଂ ସେମାନେ ଧୀର ବ୍ୟକ୍ତିରେ ପରିଣତ ହୋଇଯିବେ। ସେମାନେ ଆଉ ଅଧୀର ହେବେ ନାହିଁ। ଯେଉଁ 6ଟି ବେଗରେ ସମସ୍ତେ ଅଧୀର ହୋଇକି ରହୁଛନ୍ତି, ବାଚ ବେଗମ, ମନସା କ୍ରୋଧ ବେଗମ, ଜିହ୍ୱା ବେଗମ, ଉଦର ଉପସ୍ଥ ବେଗମ, ଏସବୁ 6ଟି ବେଗ ରହିଛି। ଏ ବେଗରେ ସେମାନେ ଅଧୀର ହେବେ ନାହିଁ। କଥା କହିବାର ବେଗ ରହିଛି, ମନର ବେଗ ରହିଛି, କ୍ରୋଧର ବେଗ ରହିଛି, ଉଦର ବେଗ ରହିଛି, ଉପସ୍ଥ ବେଗ ରହିଛି, ଜିହ୍ୱାର ବେଗ ରହିଛି, ଏ 6ଟି ବେଗ ସମସ୍ତଙ୍କ ରହିଛି। ସମସ୍ତେ ଅଧୀର ଅବସ୍ଥାରେ ରହିଛନ୍ତି, କିନ୍ତୁ ଏ କେବଳ ଭଗବାନ କଥା ଶୁଣିବା ମାତ୍ରକେ ସେମାନେ ଧୀରରେ ପରିଣତ ହୋଇଯିବେ, ଧୀର ବ୍ୟକ୍ତିରେ ପରିଣତ ହୋଇଯିବେ। ତେଣୁ ଏଇ ଧୀର ବ୍ୟକ୍ତି ପ୍ରଭୁ କେତେ ସମୟ ଲାଗିବ ନା ଅଚିରେଣ ହୃଦ୍ରୋଗ ଆସୁ, ମାନେ ଖୁବ୍ ଶୀଘ୍ର ନା ପ୍ରଭୁ କେତେ ଶୀଘ୍ର ନା ଅଚିରେଣ, ବେଶୀ ଡେରି ନାହିଁ, ଖୁବ୍ ଶୀଘ୍ର ସେମାନେ ଧୀର ବ୍ୟକ୍ତିରେ ପରିଣତ ହୋଇଯିବେ। ତେଣୁ ଏଇଭଳି ଭାବରେ ଭଗବାନ ଆଚରଣ ମାଧ୍ୟମରେ ଏଇ ଶିକ୍ଷା ପ୍ରଦର୍ଶନ କରୁଛନ୍ତି। ଚାରିକୁମାର ଏଇଭଳି ଭାବରେ ଭଗବାନ କଥାକୁ ପ୍ରଶଂସା କରି ଅନ୍ତିମରେ ସବୁ ଏଇ ଯେଉଁ ଜୟ ବିଜୟ ସେମାନେ ତାଙ୍କର ପତନ ହେବ, ଏସବୁ ବର୍ଣ୍ଣନା କରାଯିବ। ଆମ କଥା ବିଶ୍ରାମ ଦେବା। ଜୟ ଶ୍ରୀ ଭାଗବତମ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଅନନ୍ତ କୋଟି ବୈଷ୍ଣବ କି ଗୋ ସମାନନ୍ଦେ।